नमो भगवते वासुदेवाय। श्रीमद् भगवद गीता द्वितीय अध्याय सांख्य योग। भगवान श्रीकृष्ण गतकाल आम श्रवण करुले अर्जुन को तंकर जो विचारधारा से जहाँ कोई आधार करके युक्ति करुले अहिंसा को आधार करके युक्ति करुले दया को आधार युक्ति करुले जागतिक दृष्टि गोटे महान गुण अन्य को दया करिबा अहिंसा प्रति आचरण करिबा कर्मी लोक मान जहाँ हृदय भक्ति ना से आकर्षण करने को जगत जगत जागतिक धर्म गुड़ी बहुत साहय कै वैष्णव धर्म प्रति लोक मैंने इतना आकृष्ट होंगे ना जागतिक धर्म ये ना गरीब लोक सेवा करवा गोटे दया करवा भिकारी खाए भिक्षादान करवा गरीब लोक पाठ पढ़ेगा जागतिक गुण गुड़ाक जागतिक गुण जब भक्ति को अनुसरण न कला तार तार मूल्य किसी ना तुम दया अच्छी भल क्षमा गुण अच्छी दया गुण अच्छी दानशीलता सब भल यदि भक्ति अनुसरण ना से गुड़िक किसी तुम कार्य लगे जीवन बंधन हम भरत महाराज दया करते दया कर किसी लाभ है दया करा शरीर पाई दुजन्म पाई भक्ति विहीन कौन सी जागतिक गुण जीव को कल्याण कर से गुण में मंडित हेल्ला सुधा जीव के कल्याण पाई जागतिक लोक मैंने वैष्णव धर्म को भल पाती कारण से भावते जागतिक गुण गुड़ किसी ना कृष्ण भक्त पाखे समस्त गुण रोज कृष्ण भक्त कृष्ण गुण सकल संचाए कि भक्ति जेहतु प्राधान्य रही अलग गुण गुड़िक अधीन रोचान से जगतिक लोक मैंने विश्व खाली भजन कर हरे कृष्ण डाक कौन दया अच्छे कौन धर्म अच्छे किसमें जानती ना जे जगतर जिते सत्म अच्छी समस्त भक्ति महाराणी दासी आध्यात्मिक मान कौन करेंगे से मैंने श्रुति भक्तिर वृत्ति को मनोधर्म द्वारा विचारधर्म द्वारा सब सब दासी करने चेष्टा करेंगे से विचार करेंगे सांगे सांग कहते दया ना यहाँ कौन धर्म यहाँ एमती ना गोटी धर्म वैष्णव मैंने ये कौन कर आत्माधर्म तो ज्ञान ना ना जागतिक धर्म गुड़ी लोक मान प्रति आकर्षित हो अर्जुन बर्तमान जागतिक धर्म गुड़क अनुसरण कर एक कही था कि कुलक्षय दोष आलक्षय तुम्हें मो अहिंसा आचरण करे गले लोक मैंने मत प्रशंसा कर धर्मटा बर मोर जाओ कि प्रशंसा न रो धर्म रहस्य अति सुकुमाना धर्मटा जो स्वाभाविक वृत्ति स्वाभाविक गुण निज जीवन उपरको आसला से धर्म हो गलानी जोटा आमको भल लगुच जोटा आमर धर्म कर भक्ति करें जो आम निज लगे धर्म कमी है भक्ति कमी है कर्मकांड सेक्शन को पड़ेगा कर्मकांड यज्ञ कले फल मिले यहाँ कले दे देवता पूजा कले या मिले ये बड़ा परिक्रमा कले या मिले कर्मकांड देना कर्मकांड सेक्शन जागतिक वृत्ति को जागतिक जिते गुण रही धर्म आदि रही निज आड़ चलिए भक्ति भी भक्ति कौन सकाम भक्त के प्रसन्न हो पारे कि भगवान को पाद प्राप्त हो पारे सकाम भक्त तार सब कामना रहा से भगवान चरण कोण दर्शन कर आत्मवृत्ति उन्मेष हमने निष्काम ना शरीरटा हूँ गोटे मान आत्मार सब बड़ बाधक पुणी आम कौन कर परमात्मा का सेवा कर शरीर पर सब चिंता करनाशील तुम जिते भल घर रही भी घर टा तुम रही जाए तुमको तो जीवाक पड़ो ना तुम जिते भल खाओ जिते जीवस्त्र पड़ी तुम ठाकुर लिखुच ना जो भाया वस्त्र पिंध जो भाई जेखाना सेखाने जो रुह जमी रोच सब कृष्ण भक्त अनुकूल हवा दरकार जोड़ी से गोटे वस्त्र मिली कौन से लिखी ना जी स्वर्ण हार ना तुलसी पिंध तिलक मान तिलक कर निष्किंचन वृत्ति जगत रु बाहर कम धर्म टा कौन जगत पशिक रहा कौन से तो कर्मकांड सेक्शन आम जगत रु बाहर सब व्यवस्था कर जगत आसबार नहीं कि सर्वधारण करें बैड बार नहीं କୌଣସି ଦୃଷ୍ଟିରୁ ଶରୀରଟା ଭଲ ନୁହେଁ ଯଦି ଆତ୍ମକର୍ମାନ ଲାଗିପାରିଲା, କେବଳ ଏଇଟା ଗୋଟେ ବୋଧ, କେବଳ ଗୋଟେ ବୁଝ ନା ଆଉ ମହାତ୍ମାମାନେ କ'ଣ ଆଉ ବିଚାର କରିଥାନ୍ତି, କେବଳ ଶରୀରକୁ ଏଥିପାଇଁ ସେ ଯତ୍ନ ନିଅନ୍ତି ଯେହେତୁ ଏ ଶରୀରଟା କୃଷ୍ଣଙ୍କ ସେବାରେ ଲାଗୁଛି, ଅନ୍ୟଥାରେ ଗୋଟେ ବୋଝ, ଏହାର ବହୁ ଡିମାଣ୍ଡ, ଲଷ୍ଟ ଏଙ୍ଗର ଗ୍ରିଡ୍ ସବୁ କାମ କ୍ରୋଧ ଲୋଭ ମୋହ ନିଦ୍ରା ତନ୍ଦ୍ରା ମାନ ସମ୍ମାନ ଲାଭ କ୍ଷତି ଶରୀର ବହୁତ କିଛି ଦରକାର, ଏଇଟା ଗୋଟେ ବୋଝ ଭଳିଆ ମଣିଷକୁ ହେଇଛି, ଆଉ ସ୍ୱରକୁ ଭୁଲି ବି ହଉନି, ସ୍ୱର ଚେତନା କ'ଣ ଜଣେ ଭୁଲି ପାରୁଛି କି, କେବେ ପାରିବନି ସେ ସ୍ଥିତିରେ ନାହିଁ, ଯେମିତି ଭରତ ମହାରାଜ ରହୁଥିଲେ, ଅବଧୂତ ମହାରାଜ ରହୁଥିଲେ, ସେ ସ୍ୱର ଚେତନା ଉର୍ଦ୍ଧ ରହୁଥିଲେ ନା, ସେଟା ତ ହେଇପାରିବନି। ତେଣୁ ଆମକୁ ଏଇ ଭକ୍ତିର ଯେଉଁ ବିଚାର ରହିଲା, ଭକ୍ତିର ବିଚାର ରହିଲା ଯେ କୌଣସି କର୍ମ ଧର୍ମ ସୁନିଶ୍ଚିତ ସେ ବିଶ୍ୱକ୍ଷ ନାହିଁ, ଆର ଆରଟା ରହିଲା କ'ଣ ସିଦ୍ଧତି ଆତ୍ମା ସପ୍ରସିଦ୍ଧତି ସର୍ବେ ପୁଂସା ପରୋ ଧର୍ମମ ଯେତ ଭକ୍ତିର ଦକ୍ଷ ଯେ ଅହେତୁକି ଅପ୍ରତିହତା, ଯୋଉ ଦୁଇଟା ଶବ୍ଦ ଲାଗିଲା, ଭକ୍ତିଟା ଅହେତୁକି ହେବା ଦରକାର, ଅପ୍ରତିହତ ହେବା ଦରକାର, ଇଏ ଆତ୍ମା ସୁପ୍ରସିଦ୍ଧତି ସୁପ୍ରସିଦ୍ଧତି ନା ତୁ ପ୍ରସିଦ୍ଧତି, ଅତ୍ୟନ୍ତ ଭାବରେ ଆତ୍ମାର ପ୍ରସନ୍ନତା ହେବ, ଅହେତୁକି ହେବା ଦରକାର, ଅପ୍ରତି ହେବା ଦରକାର, ଅପ୍ରତିହତା ମାନେ କୌଣସି ସ୍ଥିତିରେ ବି କମ୍ପ୍ରମାଇଜ କରାଯିବନି, ତୁ ଯେଉଁ ସ୍ଥିତିରେ ଜୀବ ଥାଉ ସେ ଭକ୍ତି କରିବା ଦରକାର, ସେ ଗର୍ଭରେ ଥାଉ ଚକଦାସ ଟିକାର ଦେଖେଇଲେ ଗର୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁବେଳେ ସବୁବେଳେ ଭକ୍ତି କରିବ, ଆଉ ସେମିତି କରିବା ବି ଦରକାର, ଯେହେତୁ ମାନେ କର୍ମାଧିକାର ମାନେ ଡିଷ୍ଟର୍ବ ହେବେ ବୋଲି ଆମକୁ ମନା କରାହଉଛି, ଆମେ ଡିଷ୍ଟର୍ବ କର ନା ଭାଗବତ ବାଣୀରେ, ଭକ୍ତି ଛଡ଼ା ଆଉ କିଛି ତ ନାହିଁ ନା, ଚଷୁ କୁଟିବ ଚଷୁ କୁଟିଲେ କ'ଣ ଧାନ ବାହାରିବ ଭାବିଲୁ, ଆଉ କୁଟି ତମ ମନ ଖୁସି କରିବା କଥା, ଚଷୁଟା କୁଟି ତମ ମନଟା ଖୁସି କରିବା କଥା, ହାତ ଭାତ ବ୍ୟଥା ହବ କିନ୍ତୁ ଆମେ କୁଟିଛୁ ନା, ଆଉ ସଂସାରଟା ସେଇଆ, ସଂସାର ଯଦି କୁଟିଲ ତାର କିଛି ନାହିଁ, ଚଷୁ କୁଟିବା କାମ, ମନଟା ଖୁସି ହବ, ମୋ ପିଲା ଛୁଆ ସ୍ତ୍ରୀ ଆଜି ମିଳିଲା କ'ଣ, ହଁ ମୋ ପୁଅ ଅଫିସର ଅଛି, ମୋର ଘର ହେଇଗଲା, ମୋର ଗୋଟେ ବିଜନେସ୍ ଅଛି, ଘର ଦ୍ୱାର ଅଛି, ମିଳିଲା କ'ଣ ତୋତେ, କାରଣ ତୋତେ କ'ଣ ମିଳିଛି, ଆତ୍ମା ତ ମିଳିବ ନା, ଆତ୍ମା ତାକୁ ପ୍ରସନ୍ନ ହେଇଥିବ, ଚଷୁ ଗୋଟିଏ କାମ, ଆତ୍ମା କହିବ କିଛି ନାହିଁ, ସେ କଥା ଲେଖିଲେନି, ଲାଭ ନହେଲା କିଛି ଘଟିଲା ଜଞ୍ଜା, କିଛି ଲାଭ ହେଲାନି, ଏଟା କାହାର ବିଚାର, କିଛି ଲାଭ ହେଲାନି, କିଏ ବିଚାର କଲା ଲାଷ୍ଟକୁ, ଆତ୍ମା ବିଚାର କଲା, ରେ କିଛି ଲାଭ ହେଲାନି ରେ, ଏ କାମ ସ୍ୱର ପାଇଁ ଲାଗିଲାନି କି ଆତ୍ମା ପାଇଁ ଲାଗିଲାନି, ସ୍ୱର ପାଇଁ ଯଦି ଲାଗିଥାନ୍ତା ସ୍ୱରଟା ପୁଣି ନଷ୍ଟ ହେଇଯାଉଛି ନା, କ'ଣ ଲାଭ କ'ଣ ତାର, ଚଷୁ ଗୋଟିଏ କାମଟା ଯା, କିନ୍ତୁ ଜୀବକୁ କହିଲେ ତାର ହବନି, ତାର ଅଧିକାରଟା ସେଇଆ, ତାର କର୍ମାଧିକାରଟା, ଆଉ ତାର ବିଷୟ ବାସନା ଅଛି, ତାକୁ କହିଦେଲେ ତୁ ଆତ୍ମା ସଂସାରଟା ମାୟା ବୋଲି କହିଦେଲେ କ'ଣଟା ହବ, ସେ କ'ଣ ବିତବ ନା କ'ଣ, ତାଙ୍କୁ ତାକୁ ସାହାଯ୍ୟ କରିବ, ଠିକ୍ ଅଛି, ବର୍ଣ୍ଣାଶ୍ରମ ସିଷ୍ଟମ ରହିକି ବାହାର, କିନ୍ତୁ ମନେ ରଖ ଏଇଟା ଅହେତୁ କି ଅପ୍ରତିହତା, ଭକ୍ତି ସବୁ ଅବସ୍ଥା କରିବାକୁ ପଡିବ, ତୁମ କଣ୍ଡିସନ ଦେଖାହବନି, ମୁଁ କରିପାରିବିନି, ମୋର ଜପ ଅଛି ନା ମୋର ଘର ଘର କାମ ଅଛି, ସେଇଟା ନୁହେଁ, ତୁମେ ଆତ୍ମାକୁ କୌଣସି ହିସାବରେ ନେଗ୍ଲେକ୍ଟ କରିବ, ଆତ୍ମକର୍ମ କୌଣସି ସରକାର ନେଗ୍ଲେକ୍ଟ କରିଦେଉଛ କି, ଯଦି ଗାଡ଼ିରେ ଯାଉ ଯାଉ ଶୋଇଯାଉଛ, ଘରେ ବି ଯେତେବେଳେ ନିଦ ଲାଗୁଛ ନା ଆମେ ଶୋଉଛେ, ବସୁ ବସୁ ଲୋଳେଇ ପଡ଼ିବ, ସରକାର ବାକି ରହୁଛି, ଭୋକ ଲାଗିଲେ କୋଉଠି ଖାଇବ, ଠିଆ ହେଇ ଖାଇଦେଉଛନ୍ତି, ସେ ଟ୍ରେନ୍ରେ ଖାଇଦେଉଛନ୍ତି, କୋଉଠି ବି ଖାଇଦେବେ, ସେ ଯେଉଁ ଦେଖି ସବୁ ଯେଉଁ ଗୋଳା ଯାଏ ଆମର କ'ଣ ଦାନା ସିମେଣ୍ଟ ଚିପ୍ସ ଯେଉଁ ଗୋଳା ହଉଥିବ ଯେଉଁ କ'ଣ ଏଇଟା କୁହନ୍ତି, ଛାତ ଯେତେବେଳେ ପଡ଼େ, ସେ ଛାତ ଯେତେବେଳେ ପଡ଼ୁଥିବ ଯେଉଁ ଢଳେଇ ପକଉଥିବ ମିସ୍ତ୍ରୀ, ସିଏ କହିବେ ହାତ ଗୋଡ଼ ନାହିଁ, ମିକ୍ସଚର ଏବେ ଭଲ ମେସିନ୍ ବାହାରିଲା ନା, ଆମେ ହାତରେ ସବୁ ଟାଣିକି ପକେଇ ଛାତ 1000-2000 ସ୍କୋୟାର ଫୁଟ, ଆଉ ଲେବର ମାନେ ସବୁ ହାତ ଟାଣିବେ ନା, ଆଉ ଏଇଟା ତମ ମିକ୍ସଚର ମେସିନ୍ ଏବେ ବାହାରିଲା ନା, ଆଉ ଫାଉଡ଼ାରେ ଟାଣିକି ସେ ସବୁ ପକାନ୍ତି, ସେ ମୁଣ୍ଡେଇକି ପକଉଥିବ ତା ଫାଉଡ଼ାରେ ସବୁ ଟାଣିକି ପକେଇବେ, ତାଙ୍କୁ ତୁ କହିବେ ହାତ ଗୋଡ଼ ଧୁଅ ନା, କହିଲା ନା ଗୋଡ଼ କ'ଣ ଧୁଅ, ଦେଉନା ସେ ଖାଇବା ଦିଅ, ସେ ମୁଣ୍ଡରେ ବନ୍ଧା ହେଇଥିବ ସେ ଯେଉଁ କ'ଣ ତାଙ୍କର ଯେଉଁ କୁହନ୍ତି ସେମିତି ହେଲେ ହାତ ଟିକେ ସେଇ ଡ୍ରମ୍ ପାଣି ଦେବ, ସେ କେଉଁ ପାଣି ପରିଷ୍କାର ନୁହେଁ, ସେ ପୁରା ଖାଇବାର ଅଛି ଖଣ୍ଡେ, ଦେଖୁନା ତାଙ୍କ ଜୀବନଟା କେମିତି ଖାଇ, ଭୋକ ଲାଗିଲେ ଯେଉଁଠି ଯେଉଁ ଯେକୌଣସି ଅବସ୍ଥାରେ ଆମେ ଖାଇଦେଉଛେ, ଶୋଇବାକୁ ଇଚ୍ଛା ହେଲେ ଯେକୌଣସି ଜାଗାରେ ଶୋଇଦେଉଛେ, ଭୋଗ କରିବାକୁ ଇଚ୍ଛା ହେଲେ ଲୋକ ଯେକୌଣସି ଜାଗାରେ ଭୋଗ କରିଦେଉଛି, ଏ ସ୍ୱର ପାଇଁ ଯେକୌଣସି ବିଷୟରେ ତୁମେ କର୍ମ କରିପାରୁଛ, ଆତ୍ମା କାହିଁକି କର୍ମ କରିବ ବୋଲି, ତୁମର କ'ଣ ଅସୁବିଧା ଅସୁବିଧା ଆତ୍ମା ବୁଝିବନି, ଆଉ ସେଇଟା ତୁମେ ତ ନ କରିପାରିବ, ତାହେଲେ ଶରୀର ବନ୍ଧନ ରହିଲ, ତୁମେ ମୁଁ କରିପାରିବିନି କିଛି କ୍ଷତି ନାହିଁ, ତୁମେ କର ବାପା, ନ କଲେ ପୁଣି ଶରୀର ବନ୍ଧନ ରହିବ, ଶରୀର ପାଇଁ ଯେମିତି ତୁମେ କର୍ମ କରିନେଇ ଯାଉଛ କୌଣସି ବାଧା ସୃଷ୍ଟି ହେଉନି, ସେଭଳିଆ ଆତ୍ମା ପାଇଁ ସେଭଳି କର୍ମ କରିବାକୁ ପଡିବ, କୌଣସି ଥର କଣ୍ଡିସନ ଦେଖା ହେବନି, କାହିଁକି ମୁଁ କରିପାରିଲିନି, ଏକ୍ସକ୍ୟୁଜ୍ ଗୋଟେ ଯାହା କୁହାଯାଏ, କ'ଣ ଗୋଟେ ଆଳ ଦେଖେଇବ, ଆଳଟା ନାହିଁ ଏଠି, ଅହେତୁକି ଅପ୍ରତିହତା, ତାର କାରଣ କିଛି ନାହିଁ, ଏଟା ମୋର ଧର୍ମ, କୌଣସି ଉଦ୍ଦେଶ୍ୟରେ କରାଯିବନି, ଅପ୍ରତିହତା, କୌଣସି ଅବସ୍ଥାରେ ବାଧା ସୃଷ୍ଟି ହେବନି। ତୁମେ କହିବ ଏଇଟା ଆଜି କରିପାରିଲିନି କାଲି କରିବା, ଏଇଟା ହବ ଏସବୁ ନାହିଁ, ଏଇଟା ଢିଲା ବୁଦ୍ଧି। ଆଜି କହୁନା ଆଜି ଖାଇବିନି କାଲି ଖାଇବା, କହୁନା ଆଜି ଦୁଇ ଦିନ ପାଇଁ ଥରେ ଖାଇଦେବି। ତୁମେ ଦେହ ପାଇଁ ଯଦି ଏଇଟା ଯତ୍ନ କରୁଛ, ଆତ୍ମା ପାଇଁ କେମିତି ତୁମେ ନେଗ୍ଲେକ୍ଟ କରିଦେବ? କେୟାରଲେସ୍ କାମ, ଆତ୍ମକର୍ମ ଅଧିକା ହେଇଗଲେ ଯେମିତି ଆମର ସେବା ଅଧିକା ରହିଯାଉଛି, ଆମେ ସେଦିନେ ଧୂପଟା ହେଇପାରିଲାନି, ସେଟା ସେଟା କୋଉ କର୍ମଟା ହେଲା? ଆତ୍ମକର୍ମଟା। ତଥାପି ନିୟମଟା ହେଲା, ତାପର ଦିନ କମ୍ପ୍ଲିଟ କରିବାକୁ ପଡୁଛି। ଦେହ କର୍ମ ପାଇଁ ଯଦି ବନ୍ଦ ହେଇଯିବ ଜପ, ସେଟା ହବନି, ସେଟା ଅଫେନ୍ସ ହେଇଗଲା। ମୋର ଦେହରେ ଆଜି କାମ ରହିଗଲା, ମୋର ଘର କାମ ରହିଗଲା, ମୋର ଏଟା ରହିଗଲା, କି ହେଟା ରହ, ତୁମେ ତୁମେ ଖାଇବାଟା କମ୍ କର, ପ୍ରଭୁପଦ କହୁଛୁ, ତୁମେ ଶୋଇବାଟା କମ୍ କର, ତୁମର କାମଟା ଅଧିକ ପଡ଼ିଗଲା, ରାତିରେ 2 ଘଣ୍ଟା ଶୁଅ, କିନ୍ତୁ କମ୍ପ୍ଲିଟ କରି ମାଡ଼ ଶୁଅ, ସେଟା ସେଟା କେବେ କମ୍ପ୍ରମାଇଜ, ସେଟା ଆମେ କମ୍ପ୍ରମାଇଜ ତାହେଲେ କରିବା, ତାହେଲେ ଆତ୍ମା, ଆତ୍ମାର ଆଉ ଯେଉଁ କଭରିଂସଟା ଅଛି, ଆତ୍ମାକୁ ଯେଉଁ ପକଡ଼ିକି ରଖିଛନ୍ତି ଯେଉଁମାନେ ବୃତ୍ତି ଗୁଡ଼ାକ, ସେଟା ଆଉ ଛାଡ଼ିବେ, କାରଣ ଆତ୍ମ ଚନ୍ଦ୍ର ବାହାରିବା ପାଇଁ ଈଶ୍ୱର ବନ୍ଧନରୁ, ଆଉ ଖାଇବା ପିଇବା ଶୋଇବା ଏଗୁଡ଼ା ଏଥିରେ ତ କେହି କେହି କମ୍ପ୍ରମାଇଜ କରୁନାହାନ୍ତି ତ। ଘରେ ସବଜି ଭଲ ନହେଲେ ଲୋକ ହୋଟେଲ ଖାଇ ଦିଆଯିବ, କୌଣସି ହିସାବରେ କମ୍ପ୍ରମାଇଜ କେହି କରିବେନି, ଆହାର ଭକ୍ତିରେ ସେମିତି ବନ୍ଦ ହେବ କେମିତି? ହେ ଚକ୍ରବାସୀ ଟିକାର ଦେଖେଇଲେ, ଅପ୍ରତିହତାକୁ ଦେଖେଇଲେ, ମାତୃ ଗର୍ଭରେ ହିଁ ଭୋଜନ କରିବ, ଦେଖ ପ୍ରହ୍ଲାଦ ମହାରାଜ ମାତୃ ଗର୍ଭରେ ଭୋଜନ କରିଥିଲେ, ସେ ଗୋଟେ ଗୋଟେ ଦେଖୁଛନ୍ତି, ଶେଷ ଅବସ୍ଥାରେ ବି ଭୋଜନ କରିପାରିବେ, ଦେଖ ଧ୍ରୁବ ମହାରାଜ ଭୋଜନ କରିଛନ୍ତି, ଯୌବନ ଅବସ୍ଥାରେ ଭୋଜନ କରିହେବ, ଦେଖ ଅମ୍ବରୀଶ ମହାରାଜ ଭୋଜନ କରିଛନ୍ତି, ବୃଦ୍ଧ ଅବସ୍ଥାରେ ଭୋଜନ କରିହେବ, ଧୃତରାଷ୍ଟ୍ର ଦେଖ ବୃଦ୍ଧ ଅବସ୍ଥାରେ ଭୋଜନ କରିଛନ୍ତି, ମୃତ୍ୟୁ ଅବସ୍ଥାରେ ଭୋଜନ କରିହେବ, ଦେଖ ଜାମ୍ବେଳି ମୃତ୍ୟୁ ଅବସ୍ଥାରେ ଭୋଜନ କରିଛନ୍ତି, ଆଉ ସ୍ୱର୍ଗ ନର୍କରେ ଭୋଜନ କରିହେବ, ଚିତ୍ରକେତୁକୁ ଦେଖ, ସେ ସବୁ ଭଗବାନଙ୍କ ଲୋକ ସବୁ ଲେଖି ଦେଇଯାଇଛନ୍ତି ନା। ଆଉ ଭାବିଲେ ମୋ କାମ ଅଛି, ମୋର ଘର କାମ, ମୋ ଛାତ ପଡୁଛି, ମାଳି କୁଆଡ଼େ ଥିବ ହିସାବ ନଥିବ ନା, କ'ଣ ଭକ୍ତ ତିଳକ ମାରିଦେଲ କି ରେ, ଇଏ କି କାମ, ଏଇଟା କି କାମ, ଏଇଟା କି ଭକ୍ତ କାମ, ଖାଇବାଟା ବନ୍ଦ ହେଇଯାଇଛି, ଭୋଜନ ହେଲେ କେବେ କମାଇ କରାଯାଇପାରିବନି, ତୁମର ଖାଇବା କମା, ତୁମ ଶୋଇବା କମା, ତୁମେ କ'ଣ କର, ତୁମ ଦେହ ପ୍ରଭୁପଦ କହୁଛନ୍ତି ତୁମ ଦେହ ଜିନିଷ କମା, ଭକ୍ତିଟାକୁ ଭକ୍ତି ସହିତ କିଛି କମ୍ପ୍ରମାଇଜ କରାଯାଇପାରିବନି। ଗୁରୁଦେବ ମାଳା ଦେଲାବେଳେ ସେଟା କହିବା, ତୁ ଷୋଳ ମାଳା ମରିଗଲେ ବି ଯେମିତି ମାଳା ବନ୍ଦ ହବନି, ମରିଗଲେ ମରିଯିବ, ଆମେ ଯେଉଁଟା କରୁଛେ କେଉଁଥିପାଇଁ କରୁଛୁ ମୁଁ ପଚାରୁଛି, ଆମେ ଭକ୍ତିଟା କରିବା କାରଣଟା ଆଗେ ବୁଝିବା ଦରକାର, ଗୋଟେ ଲକ୍ଷ୍ୟ ରହିବା ଦରକାର, ଆମ ଲକ୍ଷ୍ୟ ହେଲା ଏ ଶରୀର ବନ୍ଧନରୁ କେମିତି ଉଦ୍ଧାର ପାଇବା। ପ୍ରଭୁପାଦ ବିଦେଶୀମାନଙ୍କୁ କହୁଥିଲେ, ଆମ ଭାରତରେ ଆମେ ତ ତୁମେ ଦୌଡ଼ୁଛ କାଲି କ'ଣ ଟଙ୍କା 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 ମୋର ଦରକାର, ମୁଁ ବଞ୍ଚିବି, ତାଙ୍କର ପେନ୍ସନର ବସିକି ଖାଇପିକି ରହୁଛନ୍ତି, ତାଙ୍କ ଖଟିବା ଦରକାର ନାହିଁ, ତାଙ୍କର ଯଦି ପେନ୍ସନ୍ ମଣିଷ ବଞ୍ଚିପାରିବେ ଆରାମସେ, କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ, ସେ ପେନ୍ସନ୍ ପେନ୍ସନ୍ ପାଇଁ ପୁଣି ଏକ୍ସଟ୍ରା କାମ କରିକି ବୁଝେଇବିନି ଚାଲି ଆସିବେ। ମୁଁ ସେ ଲଣ୍ଡନରେ ଥିଲି, ସେ ଆମର ଗୁରୁ ଭାଇଙ୍କର ଘରଟା, ସେ ଆସିଥିଲା, ସେ ଇଣ୍ଡିଆନ୍ ପିଲାଟା ମୁଁ ଦେଖିଲି, ସେ ଆସିକି ସେ ତାର ଗଛ ପଛ କାଟିଦେବ, ସପ୍ତାହକୁ ଆସି ତାର ସବୁ ଗୋଟେ ପାର୍କ ଭଳିଆ କରିଛି, ସେ କ'ଣ ପଛରେ ତାର ସୁଇମିଂ ପୁଲ୍ ଅଛି, ତାକୁ ପରିଷ୍କାର ପରିଚ୍ଛନ୍ନ ସବୁ କରିଦେବ, ତ ପଚାରିଲି କେତେ ପଇସା କିରି, ପ୍ରଭୁ ମୋର ସବୁବେଳେ ସବୁବେଳେ ଇନକ୍ଲୁଜିଭ ନେଚର ମୋର, କେତେ ପଇସା ତାକୁ ଦେଉଛନ୍ତି, ତାକୁ ମୁଁ ହିସାବ କରୁଥିଲି ତା 2,000 ନା 3,000 ପାଇଯିବ, ଥରେ ତ ଚାଲି ଆସିବ, ତାର ତାଙ୍କରଟା କ'ଣ ପାଉଣ୍ଡ, ତା ବହୁତ ପଇସା ଗୁଡ଼ା, ତା 50-60 ପାଉଣ୍ଡ ପାଇଗଲା, 8-50-60 ଆଉ 1,000-1,000 ଟଙ୍କା ପାଇଗଲା, ପେନ୍ସନ୍ ପେନ୍ସନ୍ ପାଇବେ, ଏଣେ 2-4 କାମ କରିଦେବେ, ଲେବର କାମ କରିଦେଲେ ଚାଲ। ତାଙ୍କୁ ପ୍ରଭୁପାଦ କହୁଥିଲେ ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଭଗବାନ ଭୋଗକୁ ପଳା, ଭଗବତ ଧାମକୁ ପଳା, ଆମେ ଭକ୍ତିଟା କରୁଛେ ଏଠି ଭଲରେ ରହିବା ପାଇଁ ନୁହେଁ, ଏଠି ଆମେ କେବେ ଯାହା କଲେ ବି କେବେ ଭଲ ରହିପାରିବା, ଏଟା ଜାଗାଟା ନୁହେଁ, ଭଲ ଜାଗାଟା ନୁହେଁ, ତ ଭଲ ରହିକି ରହିବ, ଏଇଟା ଗୋଟେ ଏଠୁ କମନ୍ ଜିନିଷ ଆମର ଆଇଡ଼ିଆ ଆସୁନି, ଗୋଟେ ଜଣେ ଭକ୍ତର ଗୋଟେ କମନ୍ ଜିନିଷ, ଏଠି କୌଣସି ହିସାବରେ ତୁମକୁ ଭକ୍ତି ଠାକୁର କହିଲେ ନା ଏଇଟା ଶାନ୍ତ ପ୍ରିୟ ଲୋକଙ୍କର ସ୍ଥାନ ନୁହେଁ, ତୁମେ ମୁଁ ଶାନ୍ତ ରହିବି ନା, ରହିପାରିବ ନାହିଁ, ଏଠୁ ଆମକୁ ଯିବାକୁ ପଡ଼ିବ, ଭୋଜନ ତ ଯାଇପାରିବନି, ଇଚ୍ଛା କଲେ ମରିଗଲେ କ'ଣ ସରିଯିବ କି, ମରିଗଲେ ତୁମର ଆତ୍ମହତ୍ୟା ହେଲା, ଇଚ୍ଛାରେ ବଞ୍ଚିପାରିବନି, ଇଚ୍ଛାରେ ମରିପାରିବନି, କେବଳ କେମିତି ଭକ୍ତି ପ୍ରାପ୍ତ ହୋଇକି ଶରୀର ବନ୍ଧନରୁ ରଖେ, କାରଣ ଶରୀର ଥିଲା ପର୍ଯ୍ୟନ୍ତ କହିଲେ ନା ପୁନରାପି ଜନନ ପୁନରାପି ମରଣ ପୁନରାପି ଜନନ ଯେଠାରେ ଶୟନ, ଇହ ସଂସାରେ ବହୁ ଦୁସ୍ତରେ କୃପା କୃପାୟା ପାରେ କି ମୁରାରେ, ହେ ମୁରାରେ ମୋତେ କୃପା କରି ପାର କରୁ, ସଂଗ୍ରାଯ ଲେଖୁଛି ଶିବ ଅବତାର ସିଏ, ଆଉ ଏ ସଂସାର ବହୁ ଦୁସ୍ତର, ବହୁ କଷ୍ଟ, ଏଠି ପାର ହେବା ଏ ସଂସାର, କୋଟି କୋଟାକ୍ଷର ଅଟକିଯିବ ଆଉ ଶେଷ ଅଟକି ଯାଉଥିବ, ଆଉ ଏ ସ୍ୱର ଗୋଟେ ବଡ଼ ଇଏ ନା, ଏ ସ୍ୱର ବନ୍ଧନ ରଖିବା ପାଇଁ ଆମେ ହରିକି ଭଜନ କରୁଛେ। କେମିତି ଅନ୍ତକାଳରେ ଆମେ ଭଗବାନଙ୍କୁ ସ୍ମରଣ କରି ଏଠୁ ପଳେଇବା, ଆଉ ଏଠି ଭଲରେ କେମିତି ରହିବେ ତୁମେ, ଭଲ ରହିବା ପାଇଁ ସୂର୍ଯ୍ୟ ନାରାୟଣ କଲେ କେମିତି ହବ? ତେଣୁ ଏଇ କଥାଟା ପଡ଼ିଥିଲା, ଜାଗତିକ ବିଚାରଧାରାରେ ଯେତେ ପ୍ରକାର ତଥାକଥିତ ଧର୍ମ କର୍ମ ରହିଛି, ଯେ ଭକ୍ତି ଅନୁସୂଚିତ ନ ହେଲା ତାର ମୂଲ୍ୟ ଗୁଡ଼ିକ ଶୂନ୍ୟ ବା ବୃଥା ଗୁଡ଼ିକ। ଅର୍ଜୁନଙ୍କର ଯେଉଁ ଅହିଂସା ବୃତ୍ତି, ତାଙ୍କର ଯେଉଁ ଦୟାପରାୟଣତା, ଜାଗତିକ ଦୃଷ୍ଟିରେ ବହୁତ ପ୍ରଶଂସା ହେଲେ ସୁଦ୍ଧା ଭଗବାନଙ୍କ ଦୃଷ୍ଟିରେ ହେଉଛି ସବୁଠୁ ନିନ୍ଦନୀୟ ବସ୍ତୁ, ଧର୍ମତ୍ୟାଗ, ନର୍କଗତି, ଅପକୀର୍ତ୍ତି ଲାଭ ଭଗବାନ ଏଟା କହୁଛି। ଧର୍ମର ତତ୍ତ୍ୱ ଗୁଡ଼ା ଭାଇ ସୁଖ ମାନା, କିଏ ଆଜି ଭଗବାନଙ୍କ ପାଇଁ ସ୍ତ୍ରୀ ପୁତ୍ର କନ୍ୟାକୁ ନେଗ୍ଲେକ୍ଟ କରିଦେଉଛି? ଜଗତରେ ଗୋଟେ ସ୍ତ୍ରୀ ପୁତ୍ର କନ୍ୟାକୁ ଅବହେଳା କରି ଏଟା କ'ଣ? ପିତାମାତା ସେବାକୁ, ପିତାମାତା ସେବା କେତେ ବଡ଼ ଜିନିଷ। ଜନନୀ ଜନ୍ମ ହୋଇଛ ସ୍ୱର୍ଗାଦପି କରିଅଛି, ରାମଜୀଙ୍କ କଥାଟାକୁ, ଏଟା ରାମଜୀଙ୍କ ବାକ୍ୟ ନା ବାଲ୍ମୀକି ରାମାୟଣର, ନମେ ରୋଚୟତେ ଲଙ୍କା, ସେଠି ତା ଆରମ୍ଭଟା ଏଇଟା ନମେ ରୋଚୟନ୍ତେ ଲଙ୍କା। ଆଉ ଏଇଟା ବିଭୀଷଣ ଡାକୁଛନ୍ତି, ପ୍ରଭୁ ଆପଣ ତ ମାରିଦେଲେ, ଭାଇ ତ ଚାଲିଗଲା, ଟିକେ ମାଙ୍କର ଇଚ୍ଛା ଆପଣ ଟିକେ ଅନ୍ତପୁରକୁ ଆସନ୍ତୁ, କୋଉଠି ରାବଣର ଟିକେ ପ୍ୟାଲେସ୍ଟା ଦେଖନ୍ତୁ କେମିତି ସେ କରିଛି, କୁବେରକୁ ତ ଧନ ଆଣି କ'ଣ କରିଛି, ସ୍ୱର୍ଣ୍ଣମୟୀ ଲଙ୍କା କୁହନ୍ତି ନା, ସବୁ ରଖିଛି ଆଉ, ତାକୁ ଆଧାର କରି ରହିଥିଲା। ସେ କାହା ଗୋଟେ ଏବେ ପ୍ରବଚନ ଦେଉଥିଲେ ବା କାହା ଗୋଟେ ବୁଝୁଥିଲି ମୁଁ, ଆ ସେ ସ୍ୱାମୀ ସ୍ତ୍ରୀ ବୁଝାଉଥିଲି। ଦେଖୁନା ତୁମେ, ଯେତେବେଳେ ମନ୍ଦୋଦରୀ କଥା ମାନୁଥିଲା ରାବଣ ବଞ୍ଚିଥିଲା, ଯେତେବେଳେ ମନ୍ଦୋଦରୀ କଥା ନ ମାରିଲା ସତୀ ସତୀ ସେ ତାକୁ ରଖିଥିଲା ସୁରକ୍ଷା ଦେଇକି, ଆଉ ଯେଉଁଦିନ ମନ୍ଦୋଦରୀ କଥା ନ ମାରିଲା ଗଲା, ମନ୍ଦିର ମନା କରୁଛି ନା ଯାଉନି ବୋଲି, ଆଉ ମାନିଲାନି ଗଲା, ଲଙ୍କାପୁର ଗଲା। ଆରାମକୁ ଡାକୁଛନ୍ତି, ଆସ ପ୍ରଭୁ ଟିକେ ଦେଖି ଦେଇକି ଯିବ, ମୋ ମା ତ ଆପଣଙ୍କ ମା ନା, ଆପଣ ମୋ ସାଙ୍ଗେ ବନ୍ଧୁ ହେଇଛନ୍ତି, ମୋ ମାଙ୍କର ଇଚ୍ଛା ଟିକେ ଆସନ୍ତୁ। ମାରିଲା ପରେ ତ ସ୍ନାନ କରିବାକୁ ପଡ଼ିବ, ମାରିଲେ ନା ମାଣରେ, ଆଉ ସ୍ନାନ କରିବେ, ଶୌଚ ସ୍ନାନ ଆଦି କରିବେ, ଡାକୁଛନ୍ତି ପ୍ରଭୁ ଆସନ୍ତୁ ଏଠି ସ୍ନାନ ଆଦି କରିବେ। କହିଲେ ନା ନା, ଭରତଙ୍କ କଥା ମନେ ପଡ଼ିବେ, ଭରତ କହିଥିଲେ ନା 14 ବର୍ଷରୁ ଗୋଟିଏ ଦିନ ଦି ହବ ମୁଁ ଅଗ୍ନିରେ ପ୍ରବେଶ କରି। ସେଠି ରାବଣ ମରିଯାଇଛନ୍ତି, ତାଙ୍କ ମୃତ୍ୟୁ ହେଇଛି, ସେତେବେଳେ ନ ମେ ରୋଚ ଏତେ ମୋତେ ଲଙ୍କା ଭଲ ଲାଗୁନି, କାରଣ ତା ପର୍ବତଟା ସୁନ୍ଦର ପଦ ଅଛି, ଜନନୀ ଜନ୍ମଭୂମି ତ ସ୍ୱର୍ଗ ଆଦପି କରିଅଛି, ମୋ ପାଇଁ ମୋ ଜନନୀ ଆଉ ଜନ୍ମଭୂମି ହେଉଛି ସ୍ୱର୍ଗଠୁ ଶ୍ରେଷ୍ଠ, ଆଉ ଲଙ୍କାପୁର ମୋତେ କ'ଣ, ମୋତେ ଭଲ ଲାଗୁନି, ମୋତେ ଫେରିବାକୁ ପଡ଼ିବ। ଆଉ ସେ ବ୍ୟାକୁଳଟା ଦେଖିକି ବିଭୀଷଣ ଦେଖିଥିଲା, ରାମଜୀଙ୍କର ଯେଉଁ ବ୍ୟାକୁଳତା ଅଛି ସେ ଗୋଟେ ମୁହୂର୍ତ୍ତ ବି ରହିବେନି, ସେଥିପାଇଁ କୋଉ ବିମାନଟା ଦେଲେ ପୁଷ୍ପକାଳ ଏଇଟା ନେଇକି ପଳାନ୍ତୁ ଶୀଘ୍ର, ଆଉ ଭରତ କଥା ମନେ ପଡ଼ିଲାଣି, ଆଉ ଜଗତରେ ଏଇ ଲୋକଟା ଏଇ କଥା କହିବେ ନା, ଜନନୀ ଜନ୍ମଭୂମି ଆଉ ଜନ୍ମଭୂମିକି ରଖ। ଆରେ ରାମଜୀ, ରାମଜୀଙ୍କ ଦୃଷ୍ଟିଟା କ'ଣ, ଆମ ଦୃଷ୍ଟିଟା କ'ଣ, ବିଚାର ସବୁ ବିଚାରଧାରା ଅଲଗା ହେଇଯାଉଛି। ତେଣୁ ଆମେ ସବୁ ଶାସ୍ତ୍ର ପୁରାଣ ଗୁଡ଼ିକ ଆଣି ଜାଗତିକ ଧର୍ମରେ ଯୋଡ଼ୁଛେ, ଭକ୍ତିଟାକୁ ଆମେ ଗୌଣ କରିଦେଉଛେ। ଭକ୍ତି ଯେତେବେଳେ ତୁମେ କ'ଣ କରିଦେଲ, ଜାଗତିକ ଧର୍ମର ମୂଲ୍ୟଟା କିଛି ନାହିଁ, ତୁମେ ସେ ଜାଗତିକ ଧର୍ମକୁ ରଖିକି ତୁମେ ନରକକୁ ଯିବ, କାରଣ ଜାଗତିକ ଧର୍ମ କେବେ ଆତ୍ମମୃତ୍ୟୁକୁ ଜାଗ୍ରତ କରିପାରିବ ନାହିଁ, କେବଳ ଶରୀରକୁ ଟିକେ ଫାସିଲିଟି ମିଳିବ, ପୁଣ୍ୟ ଗୁଡ଼ା ପାଇଲ। ଭଗବାନ ଗୁଡ଼ିକ ଆମର ଏଟା ଆତ୍ମଧର୍ମ ଜିନିଷଟା, ଶରଣାଗତ ଜିନିଷଟା, ଏଥିରେ ସବୁ ପ୍ରକାର ଅବହେଳା, ଗୋଟେ ସ୍ତ୍ରୀ ପୁତ୍ର କନ୍ୟା ଧନ ଅବହେଳା କିଛି ହଉନି ନା କ'ଣ, ଗୋଟେ ଭକ୍ତର ଅବହେଳା ହଉଛି ନା, ଆଉ ତା ଘର ଦାୟିତ୍ୱ ନେଇପାରୁନି, ଯେମିତି ଆମେ ମାନେ ଆମେ କ'ଣ ବାପା ମାର ସେବା କରିପାରିଲୁ, ଲୋକମାନେ କହିବେ ନା ଗୋଟେ ବାବା ଝିଅ, ତାଙ୍କ ବାବା ଝିଅ ପଳେଇଗଲା ତା ସୁଖ ପାଇଁ, କୋଉ ବାପା ମାଙ୍କ ବାହା ଚରଣ ହେଲେ ମା ବାପା କାନ୍ଦିବେନି, ମୋ ପୁଅଟା ବାହା ହେଲା, ମୋ ଝିଅଟା ବାହା ହେଲା, କିନ୍ତୁ କ'ଣ ବାହାଟା ନୂଆ ଅଛି, କେତେ ଜଣ ବାହା ହେଇକି ସେଇ ନର୍କର ଘାଣ୍ଟି ହେଇକି ଆସିଛି, ସେ ବିଷୟକୁ ଭୋଗି ହୋଇକି ଆସିଛି, ବିବାହଟା କ'ଣ ନୂଆ, ବିବାହ କେଉଁଟା ନୂଆ ମତେ କହିଲ, ଦେଖିଲା ଜନ୍ମ ନୂଆ ନା ମରଣ ନୂଆ ନା ବିବାହ ବା ନୂଆ ନା ଚାକିରି କ'ଣ ଭାବିଲେ ନୂଆ, ତୁମକୁ ନୂଆ ଲାଗୁଛି, ଓଡ଼ିଆରେ ନୂଆ ଡାଉଣୀ ଘୁଅ ଖାଉଛୁ, ଗୋଟେ ଓଡ଼ିଆରେ ମୁଁ ଛୁଆଟେ ବେଳେ ଶୁଣୁଛି, ମୋତେ ଏଟା ମୁଁ ଜାଣିନଥିଲି, ତ ଆମେ ଛୁଆଟେ ସବୁ ଶୁଣେ, ସେ ନଈ କୂଳରେ, ସେ ବୈତରଣୀ ନଦୀ କୂଳରେ ରହୁଥିଲୁ, ସେ ସବୁ ବୁଢ଼ୀ ମାନେ ସବୁ ଶନିବାର ରବିବାର ଛୁଟି ହେଲେ ଆମେ ଯାଉ ବନ୍ଧୁବାନ୍ଧବ ସେପଟେ ଥାଏ, ସେପଟକୁ ଯାଉ, ସେ ଗପ କରିବେ, ସେ ଯେଉଁ ନାରୀମାନଙ୍କର କାଳେ ଏଇଟା ସତ ଥାଏ, ମୁଁ ଛୁଆଟେ ବେଳେ ଶୁଣିଛି, ସତକି ମିଶିକି ମନେ ପଡ଼ିଲା, ଆଜିକି ମନେ ପଡ଼ିଲା ତା କଥା, ସେ ନୂଆ ଡାହାଣୀ ଭଳିଆ ଆମେ ହେଉଛେ, ଭାବିଲେ ବୁଝୁଛ ନା, ଟଙ୍କା ହେଲେ ଗଣି ପକେଇବି ଆଉ କାଗଜ ଗୁଡ଼ାକ, ଆଉ ଭାଇ ପଡ଼ିବି କାଗଜ ଗଣି ପକେଇବି, ମୋ ଛୁଆ ପିଲାକୁ ଧରି ବୁଲି ପକେଇବି, ଗାଡ଼ି ଗୋଟେ କରିପକେଇବି, ଏଇଟା ନୂଆ ନୂଆ ଜିନିଷ, ଏଇଟା ଜନ୍ମଧାର, କେତେ ଜନ୍ମ କରି କରିକି ଆସିଛ, ଆମ ଗୁରୁଦେବ କୁହନ୍ତୁ କେଟା ନୂଆଟା ଗୀତର, କେତେ ଜନ୍ମ ବାହାରିଛୁ ଆଉ, କିରେ ଯେଉଁ ଜନ୍ମରେ ବନ୍ଦ କରିବାକୁ ପଡ଼ିବ, ଆପଣ ଏଇଟା ବନ୍ଦ ନ କଲେ ଯାଇପାରିବେନି ସେଠିକି, ଆମର ମନ ହେଉଛି ତୁମ ତୁମମାନଙ୍କ ମନ ହେଉଛି ମୁଁ ବିବାହ ହେବି, କିଏ କହୁଛି ମନ କହୁଛି ମୁଁ ଧନ କମେଇବି, କିଏ କହୁଛି ତୁମେ ଯାହା କରେ, ଯେଉଁ ଦିନ ଏଇଟା କେଉଁ ଜନ୍ମରେ ତ କେଉଁ ଦିନ ନା କେଉଁ ଦିନ ବନ୍ଦ କରିବ, ତୁମେ ନ ବନ୍ଦ କରିଦେବ ଘୁରୁଥିବ ଏଇଠି, ଚେଷ୍ଟା କର, ନହେଲେ ତୁମେ ଯାଇପାରିବନି ଜଗତରୁ ବାହାରିକି, ସେ ବିଷୟ ଚକ୍ରରେ ଘୁରିବ। ଆମକୁ ସବୁ ନୂଆ ଡାଣୀ ଭଳିଆ ଲାଗୁଛି, ଡାଣୀ କ'ଣ, ଗୋଟେ ଗୋଟେ ସ୍ତ୍ରୀ ଲୋକମାନଙ୍କର ଲକ୍ଷଣ ଥାଏ ସେ ଡାଣୀ, ଏସବୁ ଜନ୍ମ ହେଇଥାନ୍ତେ ନା, ଲମ୍ପଟ ପୁରୁଷ, ଏ ଯେଉଁ ଦୁଶ୍ଚରିତ୍ରା ନାରୀ, ଏମାନେ ତାଙ୍କର ଗ୍ରହ ନକ୍ଷତ୍ର ହିସାବ କାଲକୁଲେସନ୍ କରି ଧରା ପଡ଼ିଯିବ ଆଉ। ଲମ୍ପଟ ପୁରୁଷ ଗୁଡ଼ା ସେୟା, ନାରୀ ଗୁଡ଼ା ସବୁ ସେୟା, ତାଙ୍କ ସହ ସେ ଗ୍ରହଣରେ ଜନ୍ମ ହେଇଥାନ୍ତି ପୂର୍ବର କର୍ମ ହିସାବରେ, ତାଙ୍କୁ ତ ଆମେ ଘୃଣା କରିପାରିବାନି। ଭଗବାନ ଏ ଜଗତକୁ ବଞ୍ଚିବାନି, କେତେ ପ୍ରକାର ବ୍ୟବସ୍ଥା ସେମାନଙ୍କର ବ୍ୟବସ୍ଥା ରହିଛି ନା, ଲମ୍ପଟ ପୁରୁଷଟା କ'ଣ କରିବେ, ସତୀନାରୀମାନଙ୍କୁ ନଷ୍ଟ କରିଦେବେ, ତାଙ୍କଥର ଗୁଣ ରହିଛି, ତାଙ୍କଥର ଗୁଣ ରହିଛି, ସେ କେଉଁପଟେ କଥା କହି କ'ଣ କରି କେତେ ବଡ଼ ବଡ଼ ଧନୀ ଘର ଝିଅ ହଉ ପୁଅ ହଉ ତାଙ୍କୁ ସବୁ ବାନ୍ଧି ପକେଇବେ, ଲମ୍ପଟ ପୁରୁଷଟା ଆଉ ତାର କଥା ଭାଷାରେ, ତାଙ୍କ ପାଇଁ କ'ଣ ରହିଲା, ଭଗବାନ ବ୍ୟବସ୍ଥା କରି ରଖିଛି। ଦି ଦୁଶ୍ଚରିତ୍ରା ନାରୀ ସେ ବି ସନ୍ତୁଷ୍ଟ ହେଇପାରିବେନି ଗୋଟେ ପୁରୁଷରେ, ତା ପାଇଁ ତାଙ୍କୁ ବ୍ୟବସ୍ଥା କରି ରଖିଛି। ଭଗବାନ ବିଶ୍ୱରେ କ'ଣ କରୁଛନ୍ତି ମାନେ ଜଗତକୁ, ଗୋଟେ ଜୀବଟା ପାଇଁ କେତେ ଆଧାର କରୁଛନ୍ତି, କିନ୍ତୁ ତାର ଅର୍ଥ ନୁହେଁ ଯେ ଭଗବାନ ଆମକୁ ଏଇ ଫ୍ୟାସିଲିଟିଟା ଦେଉଛନ୍ତି। ଭଗବାନ କହୁଛନ୍ତି କେମିତି, ଯେମିତି ପ୍ରଭୁପାଦ କୁହନ୍ତି, ମଦ ତିଆରି କରିବା ଦ୍ୱାରା ସରକାର ମଦ ସଂଖ୍ୟା ବଢେଇବା ପାଇଁ ଚାହୁଁନାହାନ୍ତି, କିନ୍ତୁ ମଦ୍ୟପକୁ ସୁରକ୍ଷା ଦେବା ପାଇଁ ଚାହୁଁଛନ୍ତି, ମଦ୍ୟପ ସଂଖ୍ୟା ବଢେଇବା ପାଇଁ ଚାହୁଁନାହାନ୍ତି। ଭଗବାନ ଜୀବକୁ ଭୋଗ ଦେଇକି ଭୋଗୀ କରିବା ପାଇଁ ଚାହୁଁନାହାନ୍ତି, କାରଣ ଭୋଗ ହେଉଛି ଦୁଃଖ, ଭଗବାନ ଭୋଗ ଦେବା ଦ୍ୱାରା ଜୀବ ଦୁଃଖ ପ୍ରାପ୍ତ ହେଇକି ସେ ଉନ୍ମୁଖ ହବ, କାହାର ତ ସୁଖ ନାହିଁ ଜୀବନରେ, କିନ୍ତୁ ଏଇଟା ତ ଗଧ, ଗଧ କ'ଣ, ଗଧର କ'ଣ ଅଛି, ଯେତେ ସଂସାର ମାଡ଼ ଖାଇଲେ ଲାତ ଖାଇଲେ କ'ଣ କିଛି 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 ମୁହଁ ଫେରିବେ, ସେ ପୁଣି ମୁହଁ ଭୁତିବ ଯାଇକି, ଯେତେ ସଂସାର ଲାତ ମାରୁ ଦୈବୀ ମାୟା କେତେ ଦଣ୍ଡ ଦେଲେ ବି ଗୋଟେ ଜୀବର ବୁଦ୍ଧି ଆସିବେ। ଆଉ ସେ ଡାଣି ନୂଆ ଡାଣି ଯାଏ, ଇଏ ମଣିଷ ବର୍ତ୍ତମାନ ସେୟା, ତାକୁ ସବୁ ଲାଗୁଛି ଏଇଟା ନୂଆ, ବାହାଟା ନୂଆ, ଘର କରିବା ନୂଆ, ଚାକିରିଟା ନୂଆ, ଟଙ୍କା କମେଇବା ନୂଆ, ଖାଇବା ପିଇବା ବି ନୂଆ, ଏଇଟା କେତେ ଜନ୍ମ ଯାଇଛି ସେଇ ଜିନିଷଟା ନା ଆଉ କିଛି ଅଛି, ଚର୍ବିତ ଚର୍ପଣ ନା ଆଉ କ'ଣ ଅଛି, କ'ଣ କରେ, ଇନ୍ଦ୍ରିୟ ତ ଅସଂଯତ ଇନ୍ଦ୍ରିୟ, ରଜଗୁଣ ରଜଗୁଣର ବୃତ୍ତି, ଯିବାଟା ଭାବିବାଟା ନୂଆ ଜିନିଷଟା କିଛି ନାହିଁ, କେବଳ ଗୋଟେ ନୂଆ ଜିନିଷରେ, କେବଳ ଗୋଟିଏ ଗୋଟିଏ ଜିନିଷ ହେଉଛି ନୂଆ ଏ ଜନ୍ମରେ। ସେ କହିଲେନି ସବୁ ଜନ୍ମ ପିତାମାତା ପାଏ ଗୁରୁକୃଷ୍ଣ ନାହିଁ ଭଜେ ନାହିଁ ମିଳେ ଭଜ ଏହିଆ, ଏଇ ଜନ୍ମରେ ଗୁରୁକୃଷ୍ଣ ମିଳିଲେ ଏଇଟା ହେଉଛି ନୂଆ ଜିନିଷ। ଆଉ ସବୁ ତୁମେ ଯାହା କରିଛ, ସମ୍ମାନ ହେଇଗଲା, ମାନ ହେଇଗଲା, ଟଙ୍କା ମିଳିଲା, ପଇସା ମିଳିଲା, ବାହା ହେଲା, ତୁମେ ଯାହା କରୁଛ ଏଇଟା ସବୁ ପୁରୁଣା ଖାତା, ସେଇଟା ଓଲ୍ଡ ବିଜନେସ୍ ତାକୁ କୁହେ। ପୁରୁଣା ବିଜନେସ୍ ଚଲେ ଏଇଟା କ'ଣ ଭାବିଲ, ତୁମେ କେଉଁ ଆଗରୁ କ'ଣ କରୁଥିଲ, ଥିଲା ତୁମର ଟେଣ୍ଟ ବର୍ତ୍ତମାନ ସେ ଷ୍ଟାର୍ଟ କଲେ ପାରିବନି, ସାଙ୍ଗେ ସାଙ୍ଗେ 10 ମିନିଟ୍ 10 ଦିନ ଠିଆ କରିଦେବ, ଜାଣିଛ ନା କେଉଁଠି କେଉଁ ଡିଲର ଅଛି, କ'ଣ ପୁରୁଣା ବିଜନେସ୍ଟା ନା, ସେ କେଉଁଠୁ ଆଣ ମାଲ କଟକର, ସେଇଟା କ'ଣ ତୁମେ ଟେଣ୍ଟ କପଡ଼ା ଆଣ, ଭାଇ ଭାଇ ତର ଦେଖ ନା ସାଙ୍ଗେ ସାଙ୍ଗେ ଭାଇ ଭାଇ ଯେ ନୂଆ କରିବ ସେ ଦୌଡ଼ିବ ଦୋକାନକୁ, ତୁମର କ'ଣ ପୁରୁଣା ବିଜନେସ୍ ନା, ଭାଇ ଭାଇ ଚାଲିଲ କାଲକାଟାରେ କେଉଁଠି ଆସିବ, ପୁରୁଣା ବିଜନେସ୍ ଷ୍ଟାର୍ଟ କରିବାକୁ ସୁବିଧା ଆଉ, ତୁମେ ଏଇଟା ଅଭ୍ୟାସ ଅଛି ଫଟକିନ କରିଦେବ ଆଉ, ମଣିଷର ପୁରୁଣା ବିଜନେସ୍ ଲାଗି ଆହାର ନିଦ୍ରା ଭୟ ମଧ୍ୟ, ତାର ପୁରୁଣା ବିଜନେସ୍ ଆଉ, ସାଙ୍ଗେ ସାଙ୍ଗେ ଗୋଟେ ବାହାଘର ଦେଖିବ, ସାଙ୍ଗେ ସାଙ୍ଗେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଠିଆ ହେଇପଡ଼ିବ, ସାଙ୍ଗେ ସାଙ୍ଗେ ଫିଟ୍ ହେଇକି ବାହାରି ପଡ଼ିବ, ଯେ ଶ୍ରୀକାନ୍ତ ହାତ ପକେଇ ବୁଲିଲା, ଏ ପୁରୁଣା ବିଜନେସ୍ଟା ଆଉ, ଏଇଟା ନୂଆ ବିଜନେସ୍, ନୂଆ ବିଜନେସ୍ ଷ୍ଟାର୍ଟ କଲେ କ'ଣ ହବ, କହିଲୁ ନୂଆ ବିଜନେସ୍ କଲେ କ'ଣ ହବ, ଏହା ଜଗି ବସିଥିବୁ, କିଏ ଆସୁନଥିବେ, କେଉଁଠୁ ଡିଲର ପାଟ ବାନ୍ଧୁନଥିବ, କେଉଁଠି କିଏ ହୋଲସେଲ୍ କରୁଛି, ନୂଆ ବିଜନେସ୍ ନା ସେଇଟା ଆମର ବର୍ତ୍ତମାନ ଭଜନଟା ନୂଆଟା ବୋଲି କଷ୍ଟ ଲାଗୁଛି ନା, ଆଉ ଭଜନ କରିବା କାହିଁକି ମନ ହେଉନି, ପ୍ରଥମ ଜନ୍ମରେ ଆରମ୍ଭ ହେଉଛି, ଆଉ ଯିଏ ପୂର୍ବ ଜନ୍ମରେ କରିଛି ତାର ସ୍ୱୀକୃତି ହେଉଛି, ତାର ପୁରୁଣା ବିଜନେସ୍ ଏଇଟା, ତାକୁ ଏଇଟା ରୁଚି ଲାଗୁଛି, ତାକୁ ଏଇଟା ତା ପୁରୁଣା ବିଜନେସ୍ଟା, ଯାହାର ନୂଆ ବିଜନେସ୍ ତାକୁ ସେଇଟା ଟାଣି ଘୋଷାରି ହେଉଥିବ, ତା ବେକର ଯେ ଅଳସୁଆ ବେକରେ ଯେମିତି ପଡ଼େ ଜୁଆଳି, ଏ ଯେଉଁ କ'ଣ କହନ୍ତି ଯେଉଁ ବଳଦ, ସେଭଳିଆ ସେକାଳେ ଭିଡ଼ି ମୁଡ଼ି ହବ, ଏ ତା ନୂଆ ଜନ୍ମଟା ବା ନୂଆ ବିଜନେସ୍ଟା ଷ୍ଟାର୍ଟ କରୁଛି, ଆମେ ସେ ହେଉଛି ନା ସ୍ୱୀକୃତିରେ ପୂର୍ବରୁ ସ୍ୱୀକୃତିରେ ତୁମେ ପୂର୍ବ ଜନ୍ମ କିଛି କରିନ, ଏ ଜନ୍ମରେ ତୁମେ ଏଇଟା ଭାରି କଷ୍ଟ ଲାଗିବ, ଆଉ କିନ୍ତୁ ମନେ ରଖ ଯେଉଁ ଜନ୍ମରେ ତ ଷ୍ଟାର୍ଟ କରିବାକୁ ପଡ଼ିବ ନା, କିନ୍ତୁ ଏଇଟା କିଛି ନୂଆ ନୁହେଁ, ଏଇଟା ସବୁ ପୁରୁଣା ବିବାହ ବା ପୁରୁଣା ବାହାର ନିଦ୍ରା ଭୟ ମଧ୍ୟ ସବୁ ପୁରୁଣା ଜିନିଷ, ଆଉ କିନ୍ତୁ ଜୀବ ବନ୍ଦ କରିପାରୁନି ନା, ଭଗବାନ ସେଥିପାଇଁ କହିଲୁ ଠିକ ତୁ ବନ୍ଦ କରିପାରୁନୁ ବାପା, ବର୍ଣ୍ଣାଶ୍ରମ ସିଷ୍ଟମ ଗୋଟେ ଶୃଙ୍ଖଳିତ ଆଟଲିଷ୍ଟ ହବ, ବନ୍ଦ କରିପାରିବୁନି ତୁ, ତାର ତୋର ତ ରଜଗୁଣ ପ୍ରାବଲ୍ୟ ଅଛି, ଶୃଙ୍ଖଳିତ ହବ, ଏ ବର୍ଣ୍ଣାଶ୍ରମ ସିଷ୍ଟମ ଗୁଡାକୁ ତିଆରି କରେ, ଭୋଗ ଭଗବାନ ଦେବା ପାଇଁ ଏଟା କେବେ କରୁନାହାନ୍ତି, ଜୀବ ତ ଏଟା ବୁଝିପାରିବନି, ଏଇଟା ନୂଆ ଜିନିଷ କିଛି ନୁହେଁ, ଆମ ଜୀବନରେ ଏଇଟା କୌଣସି ଜାଗତିକ ଧର୍ମ ତଥାକଥିତ ଯେତେ ପ୍ରକାର ଧର୍ମ ଅଛି କିଛି ନୂଆ ନୁହେଁ, ଦୟା କରିଛେ ଧର୍ମ କରିଛେ ସବୁ କରିଗଲା ପରେ ପୁଣି ଏ ସ୍ୱର୍ଗକୁ ମିଳିଛି, ଦୟା କରିଦେବ ଦୟାର ଫଳ ପାଇଗଲ, ତାପରେ ପୁଣି କ'ଣ କରିବ, ଅତି ବିଶେଷ ସ୍ୱର୍ଗକୁ ଯିବ, ତାପରେ ପୁଣି କ'ଣ ହେବ, ପୁଣି ସ୍ୱର୍ଗ, ଯାହା ଜାଗତିକ ଧର୍ମ କରିଛେ ସବୁ କଲା ପରେ ସ୍ୱରଟା ମିଳିଛି, ଗୋଟିଏ ଜିନିଷ କରିନେ ନିର୍ମଳ କୃଷ୍ଣ ଭକ୍ତି, କୃଷ୍ଣଙ୍କ ଚରଣର ମତି, ତାକୁ ପ୍ରେମ ସ୍ନେହ କରିନି, ଯିଏକି ସବୁ କର୍ମ ବନ୍ଧନ କାଟିକି ତାଙ୍କ ପାଖକୁ ନେଇଯାଆନ୍ତି, ସେଇଟା କରିନି, ସେଇଟା ଷ୍ଟାର୍ଟ କରୁଛି ଜନ୍ମରେ। ସେ ନୂଆ ଜାଣି କଥା କହୁନଥିଲି କି ସେ ତଳକୁ ଗଲେ ମୁହଁ କରନ୍ତି, ଉପରକୁ ସେ କ'ଣ ଶୁଣିଛି, ଛୁଆ ବେଳେ ମୋର ମନ ଲାଗିବ କ'ଣ ମନେ ପଡ଼ିଗଲା ହଠାତ୍, ଆଉ ସେ କ'ଣ କରିବ, ସେ ଆଉ ମାନିବନି, ଘର ପାଖରେ ଯାଇ ସେ ବିଷ୍ଠା ଗୁଡ଼ା ଖାଆନ୍ତି, କାଳେ ସେ ବିଷ୍ଠା ଖାଆନ୍ତି, ଜାଣିଥିବେ ନୂଆ ଡାହାଣୀଟା, ସେ ସବୁ ଜାଣିଥିବ, ସେ ଓଡ଼ିଆରେ କୁହନ୍ତି ଏଇଟା ନୂଆ ଡାହାଣୀ, ସେ ଘୋ ଖାଉଛି, ତାକୁ କୁହନ୍ତି ବିଷ୍ଠା ଖାଉଛି, ସେ କିଛି ମାନିବନି, ସେଭଳିଆ ମଣିଷଟା ନୂଆ ଆଉ, ସେ ହଜି ମୋର ନୂଆ ବାହାରିଲି ଆଉ କ'ଣ ଦେଖିବ, ସେ ତା ଛାତି କୁଣ୍ଡେ ପୁଟ, ମୁଁ ବାହାରିଲି, କି ଗାଡ଼ି ଗୋଟେ ନେଇଗଲା, ମୋର ଗୋଟେ ନୂଆ ଗାଡ଼ି ଆସିଗଲା, କି ହରଖଣ୍ଡ କରିଦେଲା, ମୋର ତିନି ତଲା କୋଠା, ଏଇଟା ନୂଆ ଜିନିଷ, ଏଇଟା କେତେ ଜନ୍ମ କରି କରିକି ଆସିଛ ପୁଣି, ସେ କୁଆଡ଼େ ମରିଗଲେ ଲୋକ କ'ଣ କହୁଛନ୍ତି, ମରିଗଲେ କୁଆଡ଼େ ଯିବ, ଓଡ଼ିଆ ଭାଷା ଭାରି ସୁନ୍ଦର ଭାଷା, ତା ଦେହରେ ଭାରି ଅଛି ଶିକ୍ଷା ଗୁଡ଼ାକ, ମରିଗଲେ ସେ ଗାତକୁ ଯିବୁ, କୁହନ୍ତିନି ତୁ ଯେତେ ରଖୁଛୁ ସେ ଗାତକୁ ଯିବୁ, ହେଲେ ଗାତ କ'ଣ କ'ଣ ଖୋଳିକି ପୋଥିବେ ତା ଆଉ କ'ଣ, ସେ ଗାତକୁ ଯିବୁ, ସେଇଟା ଏଇଟା ନୂଆ କିଛି ନୁହେଁ, ଜୀବନ ତ ଗୋଟେ ବିକାର, ସଂସାର ଗୋଟେ ବାସନା, ତାର ଏଟା ଗୋଟେ ବାସନାଟା ତା ହୃଦୟ ଭିତରେ ରହିଛି, ଏ ବାସନାଟା କେବେ ଯିବ ନାହିଁ, କୃପା ବିନା ଯିବ ମାନେ, ସଂସାର ବାସନା ଆମର କେବେ ତୁଚ୍ଛ ହବେ, ଭଲ ଲାଗୁଛି ଆଉ ତୁଚ୍ଛ ହେଲେ ସିନା ତୁମେ ଠାକୁର ଭଜନ କରିବ, ଏଟା ଭଲ ଲାଗୁଛି, ସାଧୁସଙ୍ଗ ନ କଲେ କ'ଣ କିଏ ତୁଚ୍ଛ କରିପାରିବେ, କେବେ କରିପାରିବେନି, ଆଉ ଭଲ ଲାଗିବ, ସ୍ତ୍ରୀ ପୁତ୍ର କରିନେ ଏଟା ସବୁ ଆଦର ଲାଗିବେ, ସବୁ ମମତା ଲାଗିବେ, ତାକୁ ନିଜସ୍ୱ ଲାଗିବ, ଭଗବାନ ଖାଲି ପ୍ରେଜେଣ୍ଟ ପକା କାମ ନୁହଁ, ଠାକୁର ଆସ ଟିକେ ଫୁଲ ପାଣି ଫୁଲ ଦେଇଦିଅ, ଦର୍ଶନ କରିଦେ ପ୍ରଭୁ, ଚାଲ ନାକ ମାଡ଼ ଦେଲା ପ୍ରଭୁ, ପ୍ରଭୁ ଅନେଇଲା ବେଳକୁ ଅନେଇଲା ବେଳକୁ ସେ ନଥିବ, ତାର ମନ୍ଦିର ଭାରି କୁଆଡ଼େ ପଳେଇ ଚାଲିବ, ତାକୁ ଜୀବର ତ ଏସବୁ ବୃତ୍ତି ଗୁଡ଼ାକ ଅଲଗା ନା ହେଇଗଲିଛି ନା, ଗୋଟେ ଜୀବକୁ କୃଷ୍ଣ ଚେତନାକୁ ଆଣିବା, ଗୋଟେ ଜୀବକୁ ଆଣିକି ଭକ୍ତିର ଶୁଦ୍ଧ ଭକ୍ତିର ତା ବୃତ୍ତିରେ ଲଗେଇବାଟା ସହଜ ଜିନିଷ ନୁହେଁ, ତାର ଅଣାଦି କାଳରୁ ତାର ଯୋଉ ବୃତ୍ତି ରହିଛି, ତାର ଇନ୍ଦ୍ର ବୃତ୍ତି ଗୁଡ଼ାକ ରହିଛି, ତାର ସ୍ୱଭାବ ଯୋଉ ରହିଛି, ଜାଡ୍ୟତା ରହିଛି, ଗୋଟେ ଅଳସୁଆ ନାହିଁ କି, ତୁ ଦେଖ ମାଳ ଫାଳ ଜପ ଫପ କଲାବେଳକୁ ତୁ ହେଲେ ଅଳସୁଆ ଲାଗିବ, ଆଉ କାମଦାମ କଲାବେଳକୁ ପ୍ରଫିଟ ହେଇ ତାହେଲେ ଏଠି ଯିବା କାମଟା କରିବା, ସେ କାମ ଦେଖିବ ପୁରା ବଢ଼ଚାରି ଆସିବ, ଜାଡ୍ୟତା ଆସିବ, ସବୁ କେତେ ପ୍ରକାର ଆଚାର୍ଯ୍ୟମାନେ ସବୁ ରଚନା କରିଛନ୍ତି, କଥାର ସାର ହେଲା ଯେ ଜାଗତିକ ଧର୍ମ ଯେତେ ସୁନ୍ଦର ହେଲେ ବି ଏ ଆତ୍ମବୃତ୍ତିରେ କିଛି ଉନ୍ମେଷ କରିପାରିବ ନାହିଁ, ଏଥିରେ ଆତ୍ମାର ପ୍ରସନ୍ନତା ହେଇପାରିବ ନାହିଁ, ଏଥିପାଇଁ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ଭଗବାନ ଆମର କୃଷ୍ଣ ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିନ୍ଦା କରିଛନ୍ତି, ଜାଗତିକ ସମସ୍ତ କଲ୍ୟାଣ ଜାଗତିକ ସମସ୍ତ ଗୁଣ ଆମର କିଛି କଲ୍ୟାଣ କରିପାରିବେ ନାହିଁ କୃଷ୍ଣ ଭକ୍ତି ବିନା, ତେଣୁ କୃଷ୍ଣ ଭକ୍ତର ଯାହା ଜାଗତ ତ୍ରୁଟି ରହୁଛି, ପିତାମାତାର ସେବା କରିପାରିଲାନି, ଆଜି ସ୍ତ୍ରୀକୁ ଅବହେଳା କଲା, ଯାହା କିଛି କଲା, ସେ ଶୁଦ୍ଧ କୃଷ୍ଣ ଭକ୍ତର ଲାଗିଛି, ତାର ନିଶ୍ଚିତ କଲ୍ୟାଣ ହବ, ଆଉ ତା ପରିବାର ବି କଲ୍ୟାଣ, ତେଣୁ ଭଗବାନ ଶ୍ରୀକୃଷ୍ଣ ଏଟା ଅର୍ଜୁନଙ୍କୁ ସୂଚନା ଦଉଛନ୍ତି, ଆଉ ତୁମେ ଯୋଉ କହୁଛ ତୁମକୁ ପ୍ରଶଂସା କରିବେ, ପ୍ରଶଂସା କରିବେନି, ନିନ୍ଦା କରିବେ, ତୁମର ଶତ୍ରୁମାନେ ତୁମ ବିଷୟରେ ଅନେକ କଟୁ କଥା କହିବେ ଏବଂ ତୁମର ଶକ୍ତିକୁ ନିନ୍ଦା କରିବେ, ୟାଠାରୁ ବଳି ଆଉ ଦୁଃଖ କ'ଣ ଅଛି, ଭାବାର୍ଥ ଅର୍ଜୁନ ଅଯଥା ସହାନୁଭୂତି ଦେଖି, ଅର୍ଜୁନଙ୍କର ଅଯଥା ସହାନୁଭୂତି ଦେଖି ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ବଡ଼ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ, ତାଙ୍କର ଏ ପ୍ରକାର ଅନୁକମ୍ପା ବା ସହାନୁଭୂତିକୁ ସେ ଅନାର୍ଯ୍ୟଙ୍କର ଗୁଣ ବୋଲି କହିଛନ୍ତି, ବର୍ତ୍ତମାନ ଅନେକ କଥା କହି ଅର୍ଜୁନଙ୍କର ତଥାକଥିତ ଦୟା ବା ସହାନୁଭୂତି ଯେ ଅଯଥା ଏହା ପ୍ରମାଣ କରୁ, ଏଟା ଅଯଥା ନା, ଆଉ ଯୋଉ ସାଧୁମାନେ ସେମାନେ କ'ଣ ସେମାନେ ଜୀବନ ଦୁଃଖକୁ ଦେଖୁଛନ୍ତି, ଭକ୍ତିନାଥ ସରସ୍ୱତୀ ପ୍ରଭୁ ମହାରାଜ କୁହନ୍ତି ନା ଯେ ଗରିବ ଲୋକର କନ୍ୟାର ବିବାହ, ଦୁର୍ଭିକ୍ଷ ହେଇଛି ସେଠି ଅନ୍ନଦାନ, ବା ବନ୍ୟା ହେଇଛି ସେଠି ଲୋକଙ୍କୁ ସହାୟତା, ଏଇଟା କରିବାକୁ ଶୁଦ୍ଧ ଭକ୍ତଙ୍କର ସମୟ ନାହିଁ, ସେ ଜାଣିଛନ୍ତି ଇଏ ସବୁ ଦୈବଦଣ୍ଡ କର୍ମ ହିସାବରେ ମିଳୁଛି, ଆମେ ଦୟା କରି କେତେ ସମୟ କ'ଣ ଦୟା କରିବା, ଆମକୁ ଆତ୍ମଦୟା କରିବାକୁ ପଡ଼ିବ, ଜାଗତିକ ଗୁଣ ଗୁଡ଼ିକ ପୁରା କି ବେଶୀ ବ୍ୟତିବ୍ୟସ୍ତ ହୁଅନ୍ତିନି, ଆମର କ'ଣ ଜାଗତିକ ସ୍ୱଭାବ କିଏ ପଚାରୁଛୁ, କ'ଣ କେମିତି ଚଳୁଛ, କ'ଣ ଟଙ୍କା ପଇସା କେମିତି ଚଳୁଛ, କ'ଣ ଆମେ ତ କେବେ ଗୁରୁଦେବ ମୁଁ ତେଲ କ'ଣ ଭୋଜନ ହେଉଛି, କେମିତି ଚଳୁଛ, କେଉଁଠୁ ପଇସା ପତ୍ର ଆଣୁଛ, କିଛି ପଦେ କଥା ପଚାରିବେନି, କ'ଣ ଚାକିରି କରିଛ, କିଛି ନାହିଁ। ସାଧୁ ଏଇଟା କାହିଁ ଦେଖିବ, କାରଣ ଏଇଟା କୋଟିପତିର ଯୋଉ ଦୁଃଖ ହବ ବୋଲି ବୁଝୁଛ ନା ନାହିଁ। ତୁମ ଯୋଉ କୋଟିପତି ତୁମ ଏରିଆରେ କିଏ ଥିବ ତା ପକାଅ, ତା ଦେହରେ ହୁକ ପକାଅ, ତାର ଯୋଉ ଦୁଃଖ, ତୁମ ଲକ୍ଷପତି ତାର ସେଇ ଦୁଃଖ, ତୁମ ଘର ପାଖରେ ଯିଏ ରହି ତାର ସେଇ ଦୁଃଖ, କେହି କେହି ବୁଝିପାରନ୍ତିନି। ସଂସାର ଦୁଃଖଟା ସବୁବେଳେ ସମାନ। ପ୍ରଭୁପାଦ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି, ସେ ତ ଭଗବାନଙ୍କ ନିଜ ଲୋକ ନା। ଆମେରିକାରେ ଜ୍ୱର ହବ ବୁଝିପାରିଲ କି, ଆମେରିକାରେ ଜ୍ୱର ହବ, ଇଣ୍ଡିଆନ ଜ୍ୱର ହବ, ସେଟା କ'ଣ ଅଲଗା? ଜ୍ୱରଟା ତ ଜ୍ୱର, ଆମେରିକା ଜ୍ୱର ହେଲେ ଜ୍ୱର, ଇଣ୍ଡିଆନ ଜ୍ୱର ଜ୍ୱର। ବର୍ତ୍ତମାନ ଯୋଉ କରୋନା ଭାଇରସ୍ ହେଉଛି, ଧନୀର କରୋନା ଅଲଗା, ଗରିବର ଅଲଗା, ମାଷ୍ଟର ଅଲଗା, ଡାକ୍ତର ଅଲଗା ହେଉଛି କି? ଆଉ ସେ ତ ସଂସାରଟା ଦୁଃଖାଳୟ, ମାନେ ତୁମ ପାଇଁ ଦୁଃଖାଳୟ, କୋଟିପତି ପାଇଁ ଦୁଃଖାଳୟ, ଭିକାରୀ ପାଇଁ ଦୁଃଖାଳୟ। ଆଉ ତୁମେ ଖାଲି ମନଟା ଗୋଟେ ଆଡ଼ଜଷ୍ଟମେଣ୍ଟ କରୁଛି ନା, ମୁଁ ଗୋଟେ କୋଟିପତି, ମୋର ଗୋଟେ ଘର ଅଛି, ଆଡ଼ଜଷ୍ଟମେଣ୍ଟ ନା, ଏଥିରେ କିଛି ଦୁଃଖ ସମାନ। ଫିଲୋସଫିଟାକୁ ତ ବୁଝିବାକୁ ପଡ଼ିବ ନା, ଆଉ ଦର୍ଶନଟା ଏଇଟା, ଦୁଃଖଟା କୌଣସି ହିସାବରେ କେବେ ଯାଇପାରିବନି। ଭଗବାନ ଏଇଟା ନିନ୍ଦା କରୁଛନ୍ତି, ତୁମେ ତୁମେ କ'ଣ ଏଗୁଡ଼ା ବଡ଼ ବଡ଼ କଥା ଗୁଡ଼ା କହୁଛ, ତୁମକୁ ଲୋକ ପ୍ରଶଂସା କରିବେ, ମୁଁ ସହାନୁଭୂତି କଲି, ମୁଁ କୁଳକ୍ଷୟ ଦୋଷ ଦୟା କଲି, ତୁମକୁ ନିନ୍ଦା କରିବେ, ଯେଉଁଟା କହିବା କଥା ନା ତୁମକୁ କହିବେ। କିଞ୍ଚ ଅବାଚ୍ୟତି ଅହିତା ଶତ୍ରୁ ଧ୍ରାତରାଷ୍ଟ୍ରସ୍ତବ ସାମର୍ଥ୍ୟ ପୂର୍ବସିଦ୍ଧମ ପରାକ୍ରମମ ନିନ୍ଦନ୍ତି ବହୁବାଚ୍ୟବାଦାରମ। କିଂ ଏବଂ ବିଧବାଚ୍ୟ ଶ୍ରବଣାତ୍ ଅତିଶାୟିତ କିଂ ଦୁଃଖମସ୍ତି ଇଥମ ଚ ଏବି ଷଢ଼ି ଯୁଦ୍ଧ ବୈରାଗ୍ୟ ଅସ୍ୱର୍ଗତ୍ୱ ଅକୀର୍ତ୍ତମ ଚ ଉକ୍ତମ ଦର୍ଶିତମ। ଏଇ ଛଅଟି ଶ୍ଳୋକରେ ବର୍ତ୍ତମାନ ଦୁଇଟା ଦେଖାଯାଉଛି, ଛଅଟି ଶ୍ଳୋକ ପୂର୍ବରୁ ହିସାବ କରିକି ଯିବା। ତେତିଶ, ତେତିଶରୁ ଛଅ କେତେ ହବ,
ଅଣଚାଳିଶ,
ଅଣଚାଳିଶ, ତେତିଶରୁ ଛଅ, ଅଣଚାଳିଶ, ତେତିଶରୁ ଅଣଚାଳିଶ, ଛଅଟା ଶ୍ଳୋକରେ ଦୁଇଟା ଜିନିଷ କରୁଛନ୍ତି ଦେଖେଇଲେ, ତୁମର ଅକୃତ୍ୟ ହବ ଆଉ ଅସ୍ୱର୍ଗ ଗରମ, କେବେ ସ୍ୱର୍ଗକୁ ଯାଇପାରିବେ। ଅବାଚ୍ୟ ବାଦାମ ଯେ ସେମାନେ ଅହିତା ଶତ୍ର ଧାତରାଷ୍ଟ୍ରସ୍ତବ ସାମର୍ଥ୍ୟ ପୂର୍ବ ସିଦ୍ଧ ପରାକ୍ରମ ନିନ୍ଦନ୍ତି ବହୁ ବାଦାନ, ବହୁତ କଥା କହିବେ ତୁମକୁ। ମଣିଷ କଣ ଭାବେ କି, ମୁଁ ଗୋଟେ ପ୍ରଶଂସା ପାଇଁ କର୍ମ, କିଛି ଜାଣନ୍ତିନି, ତୁମେ ଯେତେ ଭଲ କର୍ମ କଲେ ବି ନିନ୍ଦା, ଏଇଟା ଦ୍ୱନ୍ଦ୍ୱାତ୍ମକ ଜଗତ, ଏଠି ଦ୍ୱନ୍ଦ୍ୱାତ୍ମକ ଦ୍ୱନ୍ଦ୍ୱ ଅଛି। ଦ୍ୱନ୍ଦ୍ୱ ମାନେ କ'ଣ, ଗୋଟେ ଅଛି ଆଉ ଗୋଟେ ଅଛି, ସୁଖ ଅଛି ମାନେ ଦ୍ୱନ୍ଦ୍ୱାତ୍ମକ ବା ଅଛି ମାନେ କ୍ଷତି ଅଛି, ନିନ୍ଦା ଅଛି ମାନେ ପ୍ରଶଂସା ଅଛି। ଆମେ ଆମର ଆମେ ଯେହେତୁ ମାୟାବଦ୍ଧ ଯିବ, ଆମେ ଗୋଟେ ଜିନିଷ ଚାହୁଁଛେ, ମୁଁ ଏତେ କଲି ମୋତେ ଲୋକ ନିନ୍ଦା କଲେ, ମୁଁ ଏତେ କର୍ମ କଲି ମୋତେ କେବେ ପ୍ରଶଂସା କରୁନା, ଗଧଟା କି ଦେବୁ, ଗଧ ଏଇଟା କହିବ ଯେ ପ୍ରକୃତ ଜିନିଷ ଜାଣିବ, ମୁଁ ଯେତେ କଲେ ମୋ ପଛରେ ନିନ୍ଦା ଆସିବ, ନିନ୍ଦାକୁ ଦେଖିଲେ କର୍ମ କରିପାରିବେ, ଲାଭ ତୁମକୁ ସବୁବେଳେ ଲାଭ ନାହିଁ, ହବିପାରିବେନି, କ୍ଷତି ଆସିବ, ମାନ ହବ ଅସମ୍ମାନ ହବ, ଏଇଟା ରହିବ, ଏଇଟା ଦ୍ୱନ୍ଦ୍ୱାତ୍ମକ ଜଗତ, ଆଉ ସୁଖ ଆସିବ ଦୁଃଖ ଆସିବ, ଏଇଟାକୁ ପ୍ରଥମେ ମୁଣ୍ଡରେ ରଖି କର୍ମ କରିବାକୁ ପଡିବ। ମଣିଷ ଏଇଟା ବୁଝିପାରିବ, ମାୟା ଜଗତ ରହିଛି, ତାର ସବୁ ମୋର ପ୍ରଶଂସା ମିଳେ, ସମସ୍ତେ ମୋତେ ଆପ୍ରିସିଏଟ୍ କରିବେ, ଏଇଟା ହବନି କେବେ, ସମ୍ଭବ ନୁହେଁ। ସେ ବେଳେବେଳେ ଏଗୁଡ଼ା କିଏ ଗୋଟେ ସେ ନ୍ୟୁଜ୍ରେ ସବୁ ଦେଖାଉଛି, ମୁଁ ତ ଏଠି ସେ ଏଠି ମୋବାଇଲ ଫୋବାଇଲ ନ୍ୟୁଜ୍ ନୁହେଁ, ଆମର କଣ୍ଠରେ ପେପର ଦେଖାଉଛି, ସେ ଗୋଟେ ଗୋଟେ ଗାଉଁଲି ଝିଅ ସବୁ ଅଛନ୍ତି, ଆହୁରି ଝିଅ ଗାଉଁଲି ପୁଅ ଯେଉଁ ଟ୍ରାଇବାଲ ଏରିଆରେ କ'ଣ କହୁଛନ୍ତି, ସିଏ ସବୁ ମୁଖ୍ୟମନ୍ତ୍ରୀ ନାଁରେ ଯେଉଁ କହୁଛନ୍ତି, ପ୍ରଧାନମନ୍ତ୍ରୀ ନାଁରେ ଯେଉଁ କହୁଛନ୍ତି, ତାଙ୍କର ଯେଉଁ ଷ୍ଟେଟମେଣ୍ଟ ଗୁଡ଼ାକ ତାକୁ ରିପୋର୍ଟର ମାନେ ନେଇ ଆସୁଛନ୍ତି, କେତେ ବଡ଼ ବଡ଼ କଥା କହୁଛି, ଗାଉଁଲି ଝିଅ ଗୁଡ଼ାକ, ଗାଉଁଲି ପୁଅ ଗୁଡ଼ାକ, ସେ କେଉଁ ଗୋଟେ ଲେବର ଗୁଡ଼ାକ, ସେ ପ୍ରଧାନମନ୍ତ୍ରୀ ବିରୁଦ୍ଧରେ ଯେତେବେଳେ କହୁଛନ୍ତି, ମୁଖ୍ୟମନ୍ତ୍ରୀ ବିରୁଦ୍ଧରେ କହୁଛନ୍ତି, ପୁରା ଭିଟାଲ ପୁରା ଭିଟାଲ ପଏଣ୍ଟ ଦେଇକି କଥାବାର୍ତ୍ତା କରୁଛନ୍ତି, ତାକୁ ସବୁ ରିପୋର୍ଟର ମାନେ ନେଇ ଆସୁଛନ୍ତି, ଦେଖିଲ ତାଙ୍କୁ ମିଳିଲାଣି ଆୱାର୍ଡ, କ'ଣ ମୋଦିକି ଆୱାର୍ଡ ମିଳିଲାଣି, କ'ଣ ସେ ବିଶ୍ୱର ଗୋଟେ ବଡ଼ ନେତା, ବାବାଙ୍କୁ ମିଳିଲାଣି ଆମର, ସେ ହେଉଛନ୍ତି 1 ନମ୍ବର ମୁଖ୍ୟମନ୍ତ୍ରୀ, ଦେଖିଲ ଗୋଟେ ଛୋଟ ଗାଉଁଲି ଘର ଛୁଆଟା ତା ଗାଳି ଦେଇଦେଉଛି, ସେ କହିକି ପୁଣି ଗାଳି ଦେଉଛି, ଏଇ ପଏଣ୍ଟରେ ମିସ୍ କରୁଛ, ତ ଜଗତଟା କ'ଣ, ଯିଏ ହୃଦୟଙ୍ଗମ କରେ ଏ ଜଗତରେ ସବୁବେଳେ ଦ୍ୱନ୍ଦ୍ୱାତ୍ମକ ଜିନିଷ ରହିବ, ଏଠୁ କିଛି ପାଇବାକୁ ତୁମେ ଆଶା କରନି, ଯାହା ପାଇବାକୁ ଆଶା କରିବ ତାର ଗୋଟେ ବିପରୀତ ଥିବ, ସମ୍ମାନ ପାଇବାକୁ ଆଶା କରୁଛ ଅସମ୍ମାନ ଥିବ, ଲାଭ ପାଇବାକୁ ଆଶା କରୁଛ କ୍ଷତି ଥିବ, ସୁଖ ପାଇବାକୁ ଆଶା କରୁଛ ଦୁଃଖ ଥିବ, ଏଇଟା ପୁରା ସିଓର। ଏଇଟାକୁ ମୁଣ୍ଡ ରଖି କର୍ମ କର। ଅର୍ଜୁନଙ୍କୁ ସେ ଭଗବାନ ସେ କଥା କହୁଛନ୍ତି, ବହୁତ କଥା କହିବେ ଲୋକ ନା, ଆଉ ପ୍ରକୃତରେ ନିନ୍ଦା ତ ହଉଛି ଏ ଜଗତର ଗୋଟେ ନିନ୍ଦନମ ଦୋଷ କୀର୍ତ୍ତନମ, ନିନ୍ଦା ମାନେ ତ ଦୋଷ କୀର୍ତ୍ତନ। ଏ ଜଗତର ଏଇଟା ଜୀବ ସବୁଠୁ ବଡ଼ ଦୁଃଖୀ, ଏଥିପାଇଁ ଜୀବର ଦୁଃଖର କାରଣ ହେଲା ଏଠି ନିନ୍ଦା ହଉଛି ଗୋଟେ ସବୁବେଳେ ସବୁବେଳେ ଜଗତର ନିନ୍ଦା ରହିବ। ଯେତେ ଭଲ କାମ କର ଯାହା କର, ଗୋଟେ ଓଡ଼ିଆରେ ନାହିଁ ଦେଉଳ ତୋଳିଲେ କ'ଣ କହୁଛି, ଦେଉଳ ତୋଳିଲେ ନାଁ ପକେଇବ, ବାଟରେ ବାଟରେ ଝାଡ଼ା ଗଲେ ଲୋକ ନାଁ ପଡ଼ିବ, ଯାହା କହିଲେ କହିବେ, ଦେଉଳ ତୋଳିଲେ ବି କହିବେ, ବାଟରେ ମଳତ୍ୟାଗ କଲେ ବି କହିବେ, ଲୋକ କହିବେ ଲୋକ କହିବେ। ସବୁବେଳେ ଆଶା କରିବା ଉଚିତ ନାହିଁ, ଯେତେ ଭଲ କର୍ମ କଲେ ଆମକୁ ମିଳିବ, ସାଧୁ ହେଲେ ତୁମକୁ ଗାଳି ଶୁଣିବାକୁ ପଡ଼ିବ, ତ କିଛି ଅସୁବିଧା ନାହିଁ, ଯେଉଁମାନଙ୍କର କିଛି ନଥିବେ ଲୋକ ଗାଳି ଦେଇକି ପଳେଇବେ। ଜଗତକୁ ସେମିତି ଭଗବାନ ତିଆରି କରିଛନ୍ତି, ଆଉ ଭାଗବତର ସିଦ୍ଧାନ୍ତ ହିସାବରେ ଜଗତରେ ମିଳି ଏ ସ୍ୱରଟା ମିଳିଛି, ସେଥିପାଇଁ ଭାଗବତ ବାଣୀ ନା ଏତେ ସୁନ୍ଦର ବାଣୀ, ଆଉ ଜଗତର କିଛି ବାଣୀ ନାହିଁ ତାଙ୍କ ସହ। ନିନ୍ଦନମ ସ୍ତବ କୀର୍ତ୍ତନମ ସତ୍କାର ନିତ୍କାରାର୍ଥୀ କଲେବରମ ଅବିଦ୍ୟା ପୁରୁଷ ରାଜା, କଣ ଶବ୍ଦଟା ରହିଲା, ସପ୍ତମ ସ୍କନ୍ଧ ଭାଗବତମ ନାରଦ ମୁନି ଆଉ ଯେଉଁ ପ୍ରବଚନ ଚାଲିଛି ଯୁଧିଷ୍ଠିର ମହାରାଜଙ୍କ ସେଠି କହୁଛନ୍ତି, ଶିଶୁପାଳ ଗାଳି ଦେଲେ ନା ଭଗବାନଙ୍କୁ, ସେ ପ୍ରଶ୍ନ କଲେ ଭଗବାନ କିନ୍ତୁ ଉଦ୍ଧାର କରିଦେଲେ, ସେଠି ଉତ୍ତର ଦଉଛନ୍ତି, ନିନ୍ଦନମ ସ୍ତବ କୀର୍ତ୍ତନମ ସତ୍କାର ନିତ୍କାର ଏହା କଳେବର ପାଇଁ, ସ୍ୱରଟା ଏଇଥିପାଇଁ ମିଳିଛି ନା। ମଣିଷ ମାନେ ବୁଝିପାରୁଛୁ କେତେ ବାବୁଲ କେତେ ଗାଳି ଖାଇଲୁନି, ହେଇନି ନା ଗାଳି, ହେଇନି ଛୁଆଟି ବେଳୁ ପାଠ ନ ପଡ଼ିଲ ଗାଳି, ପୁଣି ବାହା ଚୋରା ହେଲ, ବିଜନେସ ଫିଜନେସ କଲ, କେଉଁଟା ଆସି ଟିକେ ଡେରି ହେଇଗଲା, ସେ ଲୋକ ଆସି ଗାଳି ଦେବ, କ'ଣ ତୁମେ କାମଟା କ'ଣ ନା ଠିକ୍ସେ କହୁନ, ସ୍ୱରଟା ମିଳିଛି ଏଇଥିପାଇଁ, ସତ୍କାର ନିତ୍କାର କି ପ୍ରଶଂସା କରିବ, ଇଏ ଅବିଦ୍ୟା ଗୁଡ଼ାକ କିନ୍ତୁ ଏଗୁଡ଼ାକ ତୁମକୁ ଲାଗିବ। ଯେମିତି ସେ ମହାରାଜ ଆମର କୁହନ୍ତି, ତୁମର କ'ଣ କ୍ଷତି ହେଇଯାଉଛି, ତୁମକୁ ଗାଳି ଦେଇଦେଲେ ତୁମ ଶରୀର ମୋଟା ହେଉଛି ନାଇଁ ପତଳା ହେଉଛି, ଗାଳି ଦେଇଦେଲେ ଶରୀର ପତଳା ହେଉନି, ବ୍ୟାଙ୍କ ଆକାଉଣ୍ଟରୁ ପଇସା ଯାଉନି, ତୁମକୁ କିଏ ଗାଳି ଦେଇଦେଲେ, ମୁଁ ଭାବିଲି ଗାଳି ଦେଇଦେବି ବର୍ତ୍ତମାନ, ଅଭଦ୍ର ଲୋକଟା ତୁମେ ଏମିତିଆ ଲୋକଟା ସେମିତିଆ ଲୋକଟା, ତାଙ୍କ ଆକାଉଣ୍ଟରୁ ପଇସା ପଳେଇଗଲା, ତାଙ୍କ ଓଜନ 3-4 କେଜି କମିଗଲା, ସେ କ'ଣ ଭାବିବେ ମୋର ସମ୍ମାନ ମୋର ସବୁ ସାରି ସରିଗଲା। ଏଇଥିପାଇଁ ହିଁ ଶରୀରଟା ମିଳିଛି, ଶରୀରଟା ମିଳିଛି ଏଇଥିପାଇଁ, ତୁମକୁ ଜାଣିବା ଦରକାର ଶରୀର କ'ଣ, ଅବିଦ୍ୟା ଅବିବେକନ କଳ୍ପିତ ଅବିବେକ ଜୀବର, ମୋର ଅସମ୍ମାନ ହେଇଗଲା, ମୋର ମାନ ହେଇଗଲା, ମୋର ଏଇଟା କ୍ଷତି ହେଇଗଲା, ମୋର ଏଇଟା ଲାଭ ହେଇଗଲା, କ'ଣ ଶରୀର ଭଗବାନ କି ତତ୍ଵ ସବୁ କହିଛନ୍ତି, ଆଉ ପ୍ରକୃତ ଏଇଟା ସତ୍ୟ, ଆଖି ବୁଝିବ ଯିବ ଯିବ ଶୋଇଗଲା କି ଜାଣିପାରୁନି, ମୁଁ ଶୋଇଗଲା 2 ଘଣ୍ଟା ତମେ ଦେଖୁନା ସଂସାର ରତ୍ନ ଟଙ୍କା ପଇସା ବ୍ୟାଙ୍କ ବାଲାନ୍ସ ସ୍ତ୍ରୀ ପୁତ୍ର କନ୍ୟା କୁଆଡ଼େ ଗଲେ, ଯେତେବେଳେ ଶୋଇଯାଉଛି ଆମେ ଇଏ ଦେଖୁଥିଲେ ବସୁ ବସୁ ଢୋଳେଇ ପଡ଼ୁଛନ୍ତି, ଯିଏ ଶୋଉଛି ସେ ତା ସ୍ୱର ଅଛି ବୋଲି ଜାଣିଛି ନା ଆଗେ, ଯିଏ ଶୋଉଛି ତା ଯୋଉ ସ୍ୱରଟା ଶୋଇଛି ତା ସ୍ୱର ଅଛି କି ନାହିଁ ସେ ଜାଣିନି, ଯୋଗୁଁ କ'ଣ ଜାଣିବ, ଆମେ ହଉଛି ହେଇଯିବ, ତା ଦେହରେ କେତେ ହିସାବ ଚାଲିଛି ଲାଭ କ୍ଷତି, ଜଗତର ଏଇଟା ଗୋଟେ ଚାଲିଛି ଆଉ, ଆଉ ସବୁବେଳେ ମନେ ରଖିବାକୁ ପଡିବ ଏ ଶରୀର ମିଳିଛି ଏଥିପାଇଁ, କଠୋର କଥା କିଏ କେତେ କଥା କହିବ, କେତେ ନିନ୍ଦା କରିବେ, ଦୋଷ କୀର୍ତ୍ତନ କରିବେ, ଇଏ ଜଗତ ଆଜ୍ଞା, ଜଗତର ଭକ୍ତ ଗୋଟିଏ ଜିନିଷ ମୁଣ୍ଡରୁ ପୋଛିଦେବ, ଏ ଜଗତରୁ ମୋର କିଛି ନବାର ନାହିଁ, ସୁଖ ନବାର ନାହିଁ, ଦୁଃଖ ନବାର ନାହିଁ, ଲାଭ ନବାର ନାହିଁ, କ୍ଷତି ନବାର ନାହିଁ, କାରଣ ଯାହା ତୁମେ ନବା ପାଇଁ ଇଚ୍ଛା କରି ଅଟକି ଯିବ, ଏଠି ଆମର କିଛି ନବାର ନାହିଁ, ହବ କିନ୍ତୁ ଏଗୁଡ଼ା ଆସିବ, ଯେତେ କଲେ ବି ଲୋକ କହିବେ, ଯେତେ ଯାହା କଲେ ବି ସନ୍ତୁଷ୍ଟ କରିପାରିବେ, ହଉ ଯାହା ହଉଛ କ'ଣ କରିବା, ସହିକି ରହିବି ଦିନ ଆସିବ ମୋର କେମିତି, କିନ୍ତୁ ଗୁରୁଦେବ କୁହନ୍ତି ସେ ସୂର୍ଯ୍ୟ କେମିତି ଉଦୟ ହବ ଧର୍ମଶାଳା ବାହାରି ପୁରୀକି ମୁଁ ଯିବି, କେତେବେଳେ ମୋତେ ଭଗବାନ ଦୟା କରିବେ, ଗୁରୁକୃଷ୍ଣ ଦୟା କରିବେ, ଏ ସ୍ୱର ଛାଡ଼ିକି ମୋତେ ଯିବାକୁ ପଡିବ, ନହେଲେ ଏ ସ୍ୱର ଥିଲା ପର୍ଯ୍ୟନ୍ତ ଏଗୁଡ଼ା ବହୁତ ବଡ଼ ବ୍ୟାଡ଼ ବାର୍ଗେନିଂ, ଏଇଟା ହବ ଭଗବାନ ସେ କଥା କହୁଛନ୍ତି, ଅବାଚ୍ୟ ବାଦମଂସ ବହୁତ ବହୁତ କଥା କହିବେ ଲୋକ ତୁମକୁ, ବିଚଳିତ ହବା ଦରକାର ଅଛି ତୁମେ, ଆଉ ତୁମେ ବିଚଳିତ ହବ ନିଶ୍ଚିତ ହବ, ତୁମେ ଯୋଉ ଭାବୁଛ ସମ୍ମାନ ମିଳିବ ହବନି, କାରଣ ତୁମେ ଧର୍ମକୁ ଭାଙ୍ଗିଛ, ଧର୍ମକୁ ଭାଙ୍ଗିଛ। ନିନ୍ଦନ ସ୍ତବ ସାମର୍ଥ୍ୟମ ତତ୍ତ୍ୱ ଦୁଃଖତରମ କିମ୍ନ, ସବୁ ସଂସାରରେ ସବୁଠୁ ବଡ଼ ଦୁଃଖ ହେଲା ମନେ ରଖ ନିନ୍ଦା, ନିନ୍ଦାଟା ସବୁଠୁ ବଡ଼ ଲୋକ ମଣିଷକୁ ଦୁଃଖ ଲାଗେ, ଯଦି ତୁମକୁ ନିନ୍ଦା କର ଦୁଃଖ ଦୁଃଖ ଲାଗିବନି, ମରଣ ହାତ ଭଳିଆ ଲାଗିବ। ଆରେ କିଛି ଏଥର କ୍ଷତି ନାହିଁ, ପ୍ରଶଂସାରେ କିଏ ମୋଟା ହେଉନି କି ଟଙ୍କା ବଢ଼ୁନି କି ତା ଉଚ୍ଚତା ସେ 4 ଫୁଟ 6 ଫୁଟ ହେଇଯାଉନି କି ନିନ୍ଦାରେ ସେ ଛୋଟ ହେଇଯାଉନି କି ତା ମୋଟା କମିଯାଉନି କି ପଇସା କତର ସେ ଭାବେ ମୋର ସବୁ ସାରିଗଲା। ଦେହଟା ବା ଏଥର ଦେହଟା ମିଳିଛି ଏଥିପାଇଁ ବଡ଼ ଅଦ୍ଭୁତ ଶରୀର। ମଣିଷ କ'ଣ କରିବ, ମଣିଷ ତ ମାୟା ଏମିତି ଏକ ଉପହାର ଦେଇଛି ଯେଉଁଥିରେ କି ସେ କେବଳ ଜଳି ପୋଡ଼ି ହେଇ କୁହନ୍ତିନି, ମୁଁ ଜଳି ପୋଡ଼ି ହେଇକି ମରୁଛି। ମା ମାନଙ୍କୁ କୁହନ୍ତିନି, କହନି କହନି ଭାଇ ମୁଁ ଜଳି ପୋଡ଼ି ହେଇକି ମରୁଛି, କିନ୍ତୁ ଜଳିଆ ପୋଡ଼ିଆ ଗୋଟେ କ'ଣ, ଗୋଟେ ଗୋଟେ ଲୋକର ଅଗ୍ନି ଜଳି ତାକୁ ତାକୁ ଠେଲିବ, ତାପରେ ପୋଡ଼ି ହଉଥିବ, ସେ ଅଗ୍ନି ଜଳୁ ସେ ପୋଡ଼ି ହଉଥିବ, ତାକୁ ଯେମିତି କଷ୍ଟ ବୁଝିବେ ବୋଲେ ସଂସାରଟା ସେୟା। ତୁମକୁ ଲାଗିଲାଣି କି ପଇସା ମାଗିନି ଆଉ କୋଉଠି ଲାଗିଲାଣି, ଜଳି ପୋଡ଼ିକି ମରିବ, ଅଗ୍ନିଟା ଜଳୁଛି ପଶିଲ ତା ଭିତରୁ ପୋଡ଼ି ହଉଥିବ, ତୁମେ ଡେଉଁଥିବ, ସଂସାରଟା ସେ ଏଥିରେ ସେ କେବଳ ସାଧୁ କୃପାରୁ ଜଣେ ରିଏଲାଇଜ କରିପାରିବ। ଆରେ ସଂସାରଟା କେତେ ବଡ ଭୟଙ୍କର ଜାଗା, ଏଟା ଗୋଟେ ଭୟଙ୍କର ଜାଗା ନା, ଆଉ ସବୁବେଳେ ବିପରୀତ ବିପରୀତ ଭାବନାଟା ଆସିକି ପହଞ୍ଚିବ, କେତେବେଳେ ତୁମର କ'ଣ ଅବସ୍ଥା ମିଶି କହିପାରିବନି। ଗୋଟେ ପାହାଡ଼ ଭଳିଆ ଲୋକ ଦେଖୁଥିବ, ସେ ଦେଖିବ ବଡ଼ ବଡ଼ ଚେହେରା ଭଲ ମନ୍ଦ, ଗୋଟେ ପାରାଲିସିସ୍ ହେଇଯାଇଥିବ, ଗୋଟେ ହାତଟା ଉଠେଇ ପାରୁନଥିବ, କ'ଣ କରିବ ଏତେ ଗୋଟେ ଲୋକଟା, ଟଙ୍କା ଗୁଡ଼ା ଥିବ କିଛି କରିପାରୁନଥିବ, କେତେବେଳେ କାର କ'ଣ ହୋଇଛି କହିବ, ଆମେ ଆମେ ଏମିତି ଅଛି କାଲି ଦେଖୁ ଯାଉଥିବୁ ଅଟକି ପଡ଼ିବ, ନିଶ୍ୱାସ ବିଶ୍ୱାସ ନାହିଁ, ଠକଣି କୁଆଡ଼େ କ'ଣ ହେଇଯିବ। ସେଥିପାଇଁ ସେ ଭାଗବତ ତୃତୀୟ ସ୍କନ୍ଧରେ କହିଲେ ନା, ସାଙ୍ଗେ ସାଙ୍ଗେ ତୁମେ ଭଜନ କରି ପକାଅ, ଯାବତ ପୁଷ୍କଳମ, ଶରୀର ବୁଢ଼ା ହେଇନି ରୋଗ ହେଇନି, କରିପକାଅ କିଛି କିଛି ତାଙ୍କ ଦୟା ହେଇଯିବ, ଅଟକିଯିବ ନହେଲେ କ'ଣ, କେତେବେଳେ ଶରୀର ପ୍ରତିକୂଳ ହେଇଯିବ କିଛି ତୁମେ କହିପାରିବନି। ଏବେ ମୁଁ ଦେଖିଛି କେଉଁଠି କେଉଁଠି କାହାକୁ ଦେଖିଲି, ସେ ବିଦେଶ ବା ସେ ବିଦେଶ ଲଣ୍ଡନ ରହୁଛି, ତାର ଯୁବକବେଳୁ ଅପରେସନ ହେଲାଣି, ତାର କ'ଣ ଗୋଟେ ପେଟରେ ଏମିତି ଅପରେସନ ହେଇଗଲା, ତାର ତାର ଖାଦ୍ୟ ଯାହା ଖାଇବ ତାର ମଳଟା ବାହାରିକି ପେଟ ଭିତରେ ରହିପାରିବନି, ସେ ତାର ସେଟାକୁ ତାର ଗୋଟେ ବ୍ୟାଗ୍ କରି ଦିଆ ହେଇଛି ପ୍ଲାଷ୍ଟିକର ବ୍ୟାଗ୍, ସେ ସେଟାକୁ ତାର ସେ ପ୍ୟାଣ୍ଟ ଭିତରେ ତାର ରଖିଛି। ମୁଁ କହିଲି ଏଥର କ'ଣ କୁଆଡ଼େ ଯାଉଛି କ'ଣ କରୁଛି, ତା ପଚାରି କହିଲା କ'ଣ କରିବି, ମୋର ତ ଛୋଟ ମାନେ ଯୁବକ ବେଳୁ ଲଣ୍ଡନରେ ରହିଛି ଏତେ ବଡ଼ କାମ କରି କ'ଣ ଦେହ ଖରାପ, ସେଆକୁ ଧରିକି ବର୍ତ୍ତମାନ ଜୀବନ ସାରା ବୋଇଲାଣି ଈଶ୍ୱରିଆ କ'ଣ ଆଗ ଭଲ ବୋଲି କହିବ, କେବଳ ଦୟା ଯାଇଥିବ ମାଲିକ ପାର କରିଦେବ। ମୁଁ ବୁଢ଼ୀମାନେ ମାନେ କୁହନ୍ତିନି କ'ଣ, ପ୍ରଭୁ ମୋ ହାତ ଗୋଟେ ଚାଲିଛନ୍ତି କେମିତି ମୋ ମରଣ ହେଇଯାଉ, ଘୋଷୁରିବା କୁହନ୍ତିନି ଓଡ଼ିଆରେ ଘୋଷୁରିବା, ଭୁଲ ଭାବରା ମାରିଦେବ ଭଲ, ଘୋଷାରିଆ ଭାରି କଷ୍ଟ ନା, ମାରିଦେଲା ତ ମାରିଦେଲା ଗଲା, ଏ ଯୋଉ ଘୋଷାରିବାଟା ଭାରି କଷ୍ଟ, କାହାର କେତେବେଳେ କ'ଣ କି ଈଶ୍ୱର ପ୍ରତିକୂଳ ହେଇଯିବ, ସମୟ ପ୍ରତିକୂଳ ହେଇଯିବ, ତୁମର ବନ୍ଧୁଟା ଶତ୍ରୁ ହେଇଯିବ, କିଛି ଏଟା ଏଟା ନୂଆ ଜିନିଷ ନୁହେଁ, ଆମ ପାଇଁ ହବ ତୁମ ପାଇଁ ହବ କାହା ପାଇଁ ହବ, ଯିଏ ପାର ହେଇଗଲା ତା ପ୍ରତି କ'ଣ ଭଗବାନ ଟିକେ ଦୟା ଥିବ, କାରଣ ଶରୀର ମିଳିଛି ମାନେ ଏଇଟା ହବ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯାହା ଦ୍ୱାରା ଗୋଟେ ହବ ଆଉ। ଆଚ୍ଛା ତାର ସେଟା ସେ ଏଇ ଆକ୍ସିଡେଣ୍ଟ ଲୋକଟା ମୁଁ ସବୁ ଦେଖିଛି, ସେ ଗୋଟେ ଜଣେ ଭକ୍ତର ମା ଅଛି, ମୁଁ ଯାଏ ଯେତେବେଳେ ଯାଏ ପଚାରେ ମା ଭଲ ଅଛ, ସେ ତାଙ୍କ ହାତରାକୁ ଦେଖେ, ତାଙ୍କ ହାତରେ ପୋଡ଼ିକି ଭାଙ୍ଗି ଯାଇଛି, କ'ଣ ଆଉ ଦେଖେ ଦେଖୁନା ଆମର କ'ଣ ହେଉଛି, ସେ ହାତରେ ପୁରା ଏପଟ ସେପଟ ଘୁରୁଛି। ମୁଁ ଦେଖି ଚିନ୍ତା କରେ କ'ଣ ମଣିଷ ଦେଖ କେତେ କଷ୍ଟ ଏ ଜନ୍ମଟା, ତଥାପି ମଣିଷକୁ ଚିନ୍ତା କରିପାରୁନି କେତେବେଳେ କାହାର କ'ଣ ହବ, ଆସି କ'ଣ ବୋକା ଥିଲେ ସେ ଡାକୁଥିଲେ କୃଷ୍ଣ ତଦୀୟ ପଦ ବଙ୍ଗଜ ବଞ୍ଜରାନ୍ତମ ଦ୍ୱୟ ବିଷ ମାନସ ମାନସ ରାଜହଂସ ପ୍ରାଣ ପାୟଣ ସମୟ କଭବାତ ପିତ କଣ୍ଠାବରୋଧ ବିଧାନ ଭୋଜନ କୃତସ୍ତି, କ'ଣ ଭୋଜନ କରି ବୁଢ଼ା ବୟସରେ, ଏବେ ମୋ ପ୍ରାଣଟା ଚାଲିଯାଉ। ମଣିଷର ଏଟା ଗୋଟେ ଇଣ୍ଟେନ୍ସ ପ୍ରେୟାର ନା କ'ଣ କରାଯିବ, ଅତି ମାନେ ପ୍ରାଣଭରା ଗୋଟେ କୋହରେ ତୁମେ ଡାକୁ ଡାକିବାର ଅଛି ନା, ଆଉ ସେତିକି ଯଦି ଭଗବାନ ତୁମକୁ ରିଆଲାଇଜେସନ୍ ନଦେବେ ଏ ସଂସାରଟାକୁ ଦୁଃଖରେ ନ ପକେଇବେ ତୁମେ କେବେ ଡାକି ପାରିବନି, ତୁମକୁ ଭଲ ଲାଗିବ ଆଉ କେବେ ସମ୍ମାନ କରିଦେଲେ ଭଲ ଲାଗିବ, ମୁଁ ତ ଏତେ ଲୋକ ଭଲ ପାଇଲାଣି, ମୁଁ ଏତେ ଗୋଟେ ପ୍ରବଚନ ଦେଉଛି, ଏତେ ଲୋକ ମୋତେ ପସନ୍ଦ କରୁଛନ୍ତି, ଏତେ ଟଙ୍କା ପଇସା ଦେଉଛନ୍ତି, ମୋତେ ମୋତେ ଏତେ ସମ୍ମାନ ମିଳୁଛି, କିନ୍ତୁ ଜଗତଟା କେତେ ଭୟଙ୍କର ଜିନିଷଟା, କେତେବେଳେ କ'ଣ ପ୍ରତିକୂଳ ହେଇଯିବ ତୁମେ କିଛି କହିପାରିବନି, ଠିଆ ହେଇଯିବ କେତେବେଳେ ସ୍ୱର ପ୍ରତିକୂଳ ଠିଆ ହେଇଯିବ, କେତେବେଳେ ସବୁ ପ୍ରତିକୂଳ ହେଇଯିବ କିଛି କହିବ ବୋଲି, ଜାଗତିକ କୌଣସି ଜିନିଷକୁ ବିଶ୍ୱାସ କରିକି ଆମେ ଜୀବନ କଟେଇ ପାରିବାନି, କେବଳ କୃଷ୍ଣ ଚେତ ପ୍ରଭୁପାତ ଗୋଟେ ସୁନ୍ଦର ଜିନିଷ କୁହନ୍ତୁ, କୃଷ୍ଣ ଆଉ ସବୁ ଜିନିଷକୁ ରିଜେକ୍ଟ କରିଛନ୍ତି, ସେ ବିଦେଶୀମାନଙ୍କ ପାଖରେ ଯେଉଁ ଜିନିଷଟା କହୁଛନ୍ତି ଆମେ ଭାରତୀୟ ଲୋକଙ୍କ ତ ଡର ଲାଗୁଛି ଆଉ, ସବୁ ସେ କାଟି ଗୁଡ଼େଇ ଦେଇଛନ୍ତି ଭଗବାନ କୃଷ୍ଣ ଚେତନା ସବୁ ୟୁଜଲେସ୍, ତାଙ୍କର ବିଚାର କିଛି କୌଣସି ଇମ୍ପୋର୍ଟାନ୍ସ ଦେଇନାହାନ୍ତି, କୌଣସି ଜିନିଷ ସେ କହିନାହାନ୍ତି, ଜାଣିଛନ୍ତି ଜଗତ ଜୀବନ ଜୀବନର ମୂଲ୍ୟଟା କ'ଣ, କୃଷ୍ଣଙ୍କୁ ଜାଣିଛନ୍ତି ଆଉ ସେ କାହିଁ ଜଗତରେ କେଉଁ ଜିନିଷକୁ କମ୍ପ୍ରମାଇଜ୍ କରିବେ। କେତେବେଳେ ସାଇଣ୍ଟିଷ୍ଟ କେତେବେଳେ ଫିଲୋସଫର ସମସ୍ତେ ନନ୍ସେନ୍ସ ଇଡିଏଟ୍ କହି କଲେ, ଏଇଟା ବେକାର କାମ ସବୁ, କିଛି ନାହିଁ। କୃଷ୍ଣ ଭକ୍ତି କାରଣ ୟା ବିନା ହିଁ ତୁମେ ପୁଣି ସେ ଦୁଃଖ ରହିବ। ତୁମେ ଗୋଟେ ଯେଉଁ କ'ଣ ଅଲମ୍ପିକରେ କ'ଣ ପାଉଛନ୍ତି, କ'ଣ ଏଇଟା ଗୋଲ୍ଡ ମେଡେଲ ସୁନାଟ ପାଇଲା, ନୋବେଲ ପୁରସ୍କାର ପାଇଲା। କିରେ ତୋ ନୋବେଲ ପୁରସ୍କାର ଯେତେବେଳେ ତୋତେ ଜ୍ୱର ଆସିବ ସେ ନୋବେଲ ପୁରସ୍କାରଟା ଦେଖୁନୁ, ଭାବିଲେ ଦେଖୁନା ତୁମେ ସେଗୁଡ଼ା ଦେଖିଛି। ମୁଁ ସେ ବମ୍ବେରେ ଯାଇଥିଲି, ଦିଲ୍ଲୀରେ ନା ବମ୍ବେରେ, ତା ଘରକୁ ଯାଇଥିଲି, ଖାଲି ଟ୍ରଫି ଗୁଡ଼ା କ'ଣ ଥୁଆ ହେଇଛି, ପୁରସ୍କାର ପାଇଛି ବିଜନେସମ୍ୟାନ୍ଟା, ଏଠି 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 ସବୁ ରୂପାରେ ଥୁଆ ହେଇଛି ସବୁ, କ'ଣ ବଲ ଭଳିଆ ଥାଏ, ଟ୍ରଫି କ'ଣ କୁହନ୍ତି ତାକୁ, ଟ୍ରଫି ନା କ'ଣ କୁହନ୍ତି, ପୁରସ୍କାର ପାଇଥିବ ସିଲ୍ ଯାଉ ଆମର କୁହନ୍ତି, ସେ ଥୁଆ ହେଇଥିବ ତା ଘରେ ଦେଖୁଥାଏ, ମହାରାଜ ମୁଁ ଏଇଟା ଏମିତି ପାଇଛି। ହଉ ବାପା ତୁ କେତେ ପାଉଛୁ, ବା ତୁମର କ'ଣ ହେଲା, ମୁଁ କାହାକୁ କିଛି କୁହେନି, ସମସ୍ତେ ଦେଖେ ସବୁ ପଳେଇ ଆସେ, ଖାଲି ଖାଲି ସେ ଇମ୍ପ୍ରେସନ୍ଟା ମୁଣ୍ଡ ଧରି ପଳେଇ ଆସିବି, ଦେଖ କି ଖୁସି ହେଉଛି। କିରେ ତୁ ଯେତେ ବଡ଼ ଘର କରି ଟ୍ରଫି ଦେଖୁଥା ବାପା, କିଛି କାମ ନା କିନ୍ତୁ 5000 ଏ ଜ୍ୱର ଖଣ୍ଡେ ହେଇଗଲେ ତୋ ସଂସାରଟା ଭାବିଲେ ଟାଇଫଏଡ୍ ହେଇଛି, ତୁମେ ତ କିଛି ହେଇନି ଆଉ ତୁମେ ଆକୁ ସଂସାର ନିଶା ଭାଙ୍ଗିବାକୁ, ଟାଇଫଏଡ୍ ତୋର ହେଇଯାଉ ଦେଖିବ କେମିତି, ପାଣି ଦେଖିଲେ ଖାଇବାକୁ ଦେଖିଲେ କାନ୍ଦ ଲାଗିବ। ମୁଁ ଛୁଆଟି ବେଳେ ମୁଁ ସବୁ ଭୋଗିଛି ଜାଣିଛି, ଆଉ ମ୍ୟାଲେରିଆ ଟାଇଫଏଡ୍ ସବୁ ହେଇଛି, ଆଉ ଭଗବାନ ଦୟାରୁ ଟିକେ ଦେଖିପାରୁଛି ସଂସାର ଦୁଃଖ ବି ଲୋକଙ୍କୁ ତୁ ଶୁଣୁଛି, ଟାଇଫଏଡ୍ ହେଇଯିବ ତୁ ମା ଖାଇବାକୁ ଦିଅ ମୋର ମନେ ଅଛି ଖାଲି କାନ୍ଦିବୁ, ଡାକ୍ତର ମନା କରିବ କିଛି ଦାନ୍ତରେ ଲାଗିବା ଜିନିଷ ଖାଇବନି, ତ ସେ ଖାଲି ଖଇ କ୍ଷୀର ଗୁଡ଼ା ଦେବେ, ଏଇଟା ପାଟି ଗୁଡ଼ା କ'ଣ ଲାଗୁଥିବ ପିତା, ସେଟା ଜବରଦସ୍ତି ଖାଇବାକୁ ପଡ଼ିବ, ଔଷଧ ଖାଇବାକୁ ପଡ଼ିବ, କେମିତି ଲାଗିବ ସଂସାରଟା ସେଇଭଳିଆ, କିଛି ରୁଚିବନି, ଦେହଟା ଖରାପ ହେଇଯିବନି ଖାଲି ଦେଖ, କିଛି ରୁଚିବନି, ଯାହା ଦେଖିବ ସେ ଲାଗିବ ଅନ୍ଧକାର ଭଳିଆ ଲାଗିବ। ସମସ୍ତଙ୍କର ଦିନ ଆସିବ ନା ଆସିବନି, ବୃଦ୍ଧ ମାନ ମା ମାନଙ୍କୁ ଦେଖୁନ କେତେ ଦୁଃଖୀ, ସେମାନେ କେହି ପଚାରିବେନି, ବୃଦ୍ଧ ହେଇଯିବ, କେବଳ ବୃଦ୍ଧ ସାଧୁର ଟିକେ ମୂଲ୍ୟ, ଆଉ କାହାର ମୂଲ୍ୟ ନାହିଁ, ସେଦିନ ଭଗବାନ ସେବା କରୁଛି ନା, ସାଧୁ ଯେତେ ବୃଦ୍ଧ ହବ ତାର ମୂଲ୍ୟ, ଡାକ୍ତର ଯେତେ ବୁଢ଼ା ହବ ତାର ମୂଲ୍ୟ, ବୁଝିପାରୁଥିବ, ଆଉ ତୁମର କ'ଣ ମୂଲ୍ୟ, ଘରେ ଯେତେ ବୁଢ଼ା ହବ ବାବା ଗଲା, ଫୁଟବଲ ହେଇଥିଲେ ଭଲ, ଫୁଟବଲରେ କ'ଣ ପଡ଼ିଆରେ ଗଡ଼ୁଛି ଗୋଟେ ଗୋଟେ ପାହାର ଖାଉଛି, ବସିଗଲା ମାନେ ଫୁଟବଲ ଯେଉଁଠି ରହିଗଲା ସେଠି କ'ଣ କରେ, ଖେଳାଳି ଦେଖିଛ କ'ଣ କରେ, ତା ବୁଟ୍ରେ ଚାପିବ ମାଡ଼ିବ ତାକୁ, ଆଉ ସେ କରୁନି, ଆଉ ସେଟା ସଂସାର ଭିତରେ ଯେ ରହିଲା ମାଡ଼ିବ ତାକୁ, ବାହାରି ପାରିଲନି ଆଉ, ମାନେ ଭଲ କ'ଣ ସଂସାର, କିଛି ଭଲ ନାହିଁ, ସବୁ ପ୍ରତିକୂଳ ହେଇଯିବ, ମନଗତ ପ୍ରତିକୂଳ ହବ, ସ୍ୱରଗତ ପ୍ରତିକୂଳ ହବ, ଆଉ ତଥାକୃତ ଧର୍ମ ଯାହା ଆମେ କରିଥିବା ଏ ଦୟା ଜ୍ଞାନ ଏଇଟା କିଛି କାମ ଦେବନି, କିଛି କାମ ଦେବ ଭକ୍ତି ସେଟା କିଛି କାମ ଦେବ। ବଡ଼ ବଡ଼ ପଣ୍ଡିତ ଲୋକଗୁଡ଼ା ମୁଁ ଦେଖିଛି, ବଡ଼ ବଡ଼ ଲୋକ ସବୁ ଦେଖିକି ଆସି ସବୁ ବୁଲିଛି, 25 ବର୍ଷ ହେଲା ଘୁରି ଘୁରି ମୋ ଗୋଡ଼ ହାତ ମଥା ହେଇଗଲାଣି ଓଡ଼ିଶା, ଭାରତ ସବୁବେଳେ ମୁଁ ଦେଖୁଛି, ଆଏ ଆଜ୍ଞା ଆମେ ଗାଁରେ ସେ ବଡ଼ ଲୋକ ଗଲାବେଳେ କ'ଣ ହେଇଥିବ ବସିଥିବେ ଚେୟାର, ତାଙ୍କୁ ଦେଖିଲେ ଦୁଃଖ ଲାଗେ, ବୟସ୍କ ଲୋକଙ୍କୁ କେହି ପଚାରିନଥିବେ, ଛୋଟ ଛୁଆ ତାଙ୍କ ଆଗରେ ନାଚିକି ପଳାଉଥିବେ, ଯୁବତୀ ତାଙ୍କର ତାଙ୍କ ଆଗରେ ତାଙ୍କର, ସେ ତାଙ୍କ ଯୁବକୁ ଖୋଜୁଥିବେ, ସ୍ୱାମୀ ସ୍ତ୍ରୀ ତାଙ୍କର ତାଙ୍କ ଘର କାମରେ ଲାଗିଥିବେ, ସ୍ତ୍ରୀ ତାର ତାର ଘର କାମରେ ଲାଗିଥିବ, ଇଏ ତାଙ୍କର ବସିଥିବେ ଖାଲି ଖାଇବା ବେଳକୁ ଟିକେ ଆଣିକି ସେ ଗଣ୍ଡେ ଦେଇଦେଇଯିବେ, ବେଳା ଆମର ହବନି କି, ହବ। କୃଷ୍ଣ ମନର ଭିତରେ ନଥିଲେ ଜଗତର ସବୁ ଧନ ସ୍ତ୍ରୀ ପୁତ୍ର କନ୍ୟା ସମ୍ମାନ ତୁମ ପୁରସ୍କାର ସବୁଗୁଡ଼ା ତୁମକୁ ଖାଲି ଭସ୍ମ ଭଳିଆ ଲାଗିବ, ପାଂଶୁପିଣ୍ଡ ଭଳିଆ ଲାଗିବ। ଯେଉଁମାନେ କୃଷ୍ଣ ଚେତନା ପାଇଛନ୍ତି ତାଙ୍କ ଜୀବନ ଅଛି, ସେଥିରେ ଜୀବନରେ ସବୁକିଛି କରି ଯୁବକ ଅବସ୍ଥାରେ କରିନେବା ଦରକାର, ପ୍ରଚୁର ସେବା କରିନେବା ଦରକାର, ପ୍ରଚୁର ଭୋଜନ କରିନେବା ଦରକାର, ସେଠି କୃଷ୍ଣ କୌଣସି ଦୃଷ୍ଟିରୁ ଆମକୁ ଟିକେ ଚାହିଁଦେଲେ ଟିକେ ପାର ହେଇକି ଯିବା, ନହେଲେ ଜାଗତିକ ଧର୍ମ ଗୁଡ଼ାକ ଯେତେ ପ୍ରକାର କଥା ହେଲେ କ'ଣ ଜଗତରେ ଅଟକି ଯିବା, ଆଉ ରାଗ ଦ୍ୱେଷ ଭାରି ଭୟଙ୍କର ଜଗତ, ଜଗତକୁ ଭଲ ଲାଗିବ କି, ଜଗତକୁ ଡର ଲାଗୁଛି ତୁମେ ଆଉ କ'ଣ ପାର ହେଇ ଯାଇପାରିବ, ଯାହାକୁ ଜଗତରେ ଭଲ ଲାଗିଲା ସେ ଅଟକି ଗଲା, ଆଉ ଭଲ ଲାଗୁଛି, ହଁ ମତେ ଭଲ ସମ୍ମାନ ମିଳିଲାଣି, ଭଲ ଲାଗିଲେ ଅଟକିଲେ ବାପା ଏଠି, ଆଉ ଭୟ ଲାଗିବାର ଅଛି, ଭୟଙ୍କର ଜାଗାଟା ଗୋଟେ, ଆଉ କ'ଣ ଗୋଟେ ଦେଶ କୁହନ୍ତି କ'ଣ ଡ୍ରେଡ୍ଫୁଲ୍ ମେଟେରିଆଲ କୁହନ୍ତି ନା, ଭୟଙ୍କର, ଗୋଟେ ଭୟଙ୍କର ଭବ ସମୁଦ୍ର, ଇଏ ଭୟଙ୍କର ଭବ ସମୁଦ୍ର, ଭୟ ଲାଗୁନି, ଭୟ ଲାଗ ଆନନ୍ଦ ଲାଗୁଛି, ଆନନ୍ଦ ଲାଗିଲେ ଅଟକି ରହିବା। ତେଣୁ ଭଗବାନ ଅର୍ଜୁନଙ୍କୁ ସେ କଥା ବୁଝାଉଛନ୍ତି, ବହୁତ କଥା ଲୋକମାନେ କହିବେ, କିଂ ଦୁଃଖ ତରନ୍ନ, ୟାଠୁ ଦୁଃଖତର କ'ଣ ହେଇପାରେ, ତୁମ ଭଳି ଜଣେ କୀର୍ତ୍ତିମାନ ବ୍ୟକ୍ତିକୁ ଯଦି ନିନ୍ଦା କରାଯିବ ତାଠୁ ଦୁଃଖ କ'ଣ ହବ, ତୁମେ ପଳେଇଯିବ କିନ୍ତୁ ତୁମ ପଛରେ ବାଜିବ, ନିନ୍ଦାର ବାଜଣା, ନିନ୍ଦାର ଗଞ୍ଜଣା, ଆଉ ସେଗୁଡ଼ାକ ତ ସହିପାରିବନି ଆଉ, ତୁମେ ତୁମେ କୀର୍ତ୍ତି ପାଇଛ ଆଉ। ପ୍ରଭୁ ଏ ଜିନିଷଟା ବୁଝାଉଛନ୍ତି, ବୁଝିଲା ପରେ ଅର୍ଜୁନଙ୍କୁ ଦେଖେଇଲେ। ଅର୍ଜୁନ ଯୁକ୍ତି କଲେ, ଆପଣ ମୋତେ ବାରବାର କହୁଛନ୍ତି କ'ଣ ଯୁଦ୍ଧ କର ଯୁଦ୍ଧ କର, ଭଗବାନ ପୁଣି ରିପିଟ୍ କଲେ ଶ୍ଳୋକକୁ, ଛଟି ଶ୍ଳୋକରେ ଦେଖୁଛନ୍ତି ନା, ମୋ କଥା ନ ମାନିବୁ ତ କୀର୍ତ୍ତି ଯିବ ନର୍କକୁ ଯିବ, ସ୍ୱର୍ଗ ଯାଇପାରିବନି। ଏଇ ଶ୍ଳୋକରେ ଦେଖିଲେ ସନ୍ଧ୍ୟା ଶ୍ଳୋକ, ହତ୍ୱା ପ୍ରାପ୍ୟସି ସ୍ୱର୍ଗଂ ଜିତ୍ୱା ଭୁକ୍ଷସେ ମୟିଂ ତସ୍ମାଦ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟ ଉତ୍ତିଷ୍ଠ କୌନ୍ତେୟ। ମୁଣ୍ଡରେ ହାତ ଦେଇକି ତୁମେ ବସିଛନ୍ତି, ଉଠିନାହାନ୍ତି, ଉଠ। କ'ଣ କହିଲେ, ହତ୍ୱା ପ୍ରାପ୍ୟସି, ଲାଭଟା ଦେଖେଇଦେଲେ, ତୋର ଦିଆଡ଼ୁ ଲାଭ ହବ। ଭଗବାନଙ୍କର ଭକ୍ତର ସବୁବେଳେ ଲାଭ ଅଛି, କ୍ଷତି କିଛି ନାହିଁ। ଭଗବାନଙ୍କ ଧର୍ମଟା ଯଦି ପାଳନ କରି ତୁମେ ଚାଲିଲ, କୌଣସି ଜାଗାରେ କ୍ଷତି ନାହିଁ। ଯଦି ବି ସ୍ୱର ଏ ଜନ୍ମରେ ପ୍ରଭୁ ପାଖକୁ ନ ଯାଇପାରିଲେ, ଆମେ ଭକ୍ତି କରିଛି ଆଉ, ନେକ୍ସଟ ଲାଇଫ୍ରୁ ସିଫ୍ଟ ଷ୍ଟାର୍ଟ ହବ ଆଉ, ଭକ୍ତିର କ୍ଷତି କିଛି ନାହିଁ। ଆଉ ବିଶେଷ କରି ଅର୍ଜୁନଙ୍କୁ ଏଇ ଜିନିଷ କହୁଛନ୍ତି, ହତ୍ୱା ପ୍ରାପ୍ୟସି ସ୍ୱର୍ଗମ, ଯଦି ମୃତ୍ୟୁବରଣ କରିବ ସ୍ୱର୍ଗ ପ୍ରାପ୍ତ ହବ, ଜିତ୍ୱା ଭୁକ୍ଷସେ ମହିମ, ଜୟ କରିଗଲେ ମହିକି ଭୋଗ କରିବ, କ୍ଷତି କ'ଣ ଅଛି, ପ୍ରଜାପାଳନ କରିବ, ବ୍ରାହ୍ମଣ ସେବା କରିବ। ହେ କୁନ୍ତୀ ପୁତ୍ର, ଯଦି ତୁମେ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କର ତାହେଲେ ସ୍ୱର୍ଗ ଲାଭ କରିବ, କିମ୍ବା ଯଦି ତୁମେ ବିଜୟ ହାସଲ କର ତାହେଲେ ଭୌତିକ ସାମ୍ରାଜ୍ୟ ଲାଭ କରିବ, ତେଣୁ ଉଠ ଏବଂ ଯୁଦ୍ଧ କରିବା ନିମିତ୍ତ କୃତ ନିଶ୍ଚୟ ହୁଅ। ଭାବାର୍ଥ, ଯଦି ଅର୍ଜୁନ ସନ୍ଧିହାନି ଯେ ସେ ଯୁଦ୍ଧରେ ବିଜୟ ହାସଲ କରିବେ କି ନାହିଁ, ଏ ପଏଣ୍ଟଟା ଏଇଟା ଭଲ ପଏଣ୍ଟଟା ପ୍ରଭୁଜୀ ମହାରାଜ କହିଲେ। ନନୁ ଯୁଦ୍ଧେ ବିଜୟ ଭବାନ ଅସ୍ୟାତ୍ ଇତି ନିଶ୍ଚୟ ଭାବାତ୍ ତତ ଅହମ୍ ନିବୃତ ଅସ୍ମି ଚେତ୍। ଅର୍ଜୁନ ଯୁକ୍ତି କରିବେ, ଆପଣ କହୁଛନ୍ତି ମୋତେ ଯୁଦ୍ଧ କରିବା ପାଇଁ, ମୋର ଯୁଦ୍ଧରେ ବିଜୟ ହବ, ଏଠୁ ଲେଖିବା, ନନୁ ଯୁଦ୍ଧେ ବିଜୟ ଏବବା ଏବ ମେ ସ୍ୟାତ୍ ଇତି, କଣ ଯୁଦ୍ଧରେ ମୋର ବିଜୟ ଯଦି ନ ହେଲା ତାହେଲେ କଣ ହବ, ସେଥିରେ ଯୁଦ୍ଧର ନିବୃତ୍ତି ଯୋଉଟାରେ ନିଶ୍ଚୟତା ନାହିଁ ସେଠିକି ଆମେ ପଶିବା କାହିଁକି, ଡାଉଟ୍ ଅଛି ବିଜୟ ହବ କି ନାହିଁ, କହିଲେ ନା ଦକ୍ଷ ଦ୍ୱୟ ଅପି ହି ତେ ଲାଭ ଇତି ଭାବ, ଦୁଇ ପକ୍ଷରେ ତୋର ଲାଭ ହବ, ଦୁଇଟା ପକ୍ଷରେ ବଞ୍ଚିଲେ ଲାଭ ମଲେ ବି ଲାଭ, ସେଟାକୁ ଦେଖାଉଛନ୍ତି। ହତବା ପ୍ରାପ୍ୟସି ସ୍ୱର୍ଗମ ଜିତବା ଭକ୍ଷ୍ୟସି ମୟିମ ତସ୍ମାତ୍ ଉତ୍ତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟ। ତାତ୍ପର୍ଯ୍ୟ ଲେଖିଲେ, ଯଦି ଅର୍ଜୁନ ସନ୍ଧ୍ୟାନି ଥିଲା ଯେ ଯୁଦ୍ଧରେ ବିଜୟ ହାସଲ କରିବେ କି ନାହିଁ, ତଥାପି ତାଙ୍କୁ ଯୁଦ୍ଧ କରିବାକୁ ହେବ, କାହିଁକି ନା ସେ ଯଦି ଯୁଦ୍ଧରେ ମୃତ୍ୟୁବରଣ କରନ୍ତି ତାହେଲେ ବି ସେ ସ୍ୱର୍ଗ ଲାଭ କରିବେ, ଜୟ କରିଗଲେ ରାଜା, କୌଣସି ହିସାବରେ ଡ୍ୟୁଟିକୁ ନେଗ୍ଲେକ୍ଟ କରିହେବନି। ଯେମିତି ଆମେ କୃଷ୍ଣଙ୍କୁ ପାଇବା କି ନାହିଁ, କୃଷ୍ଣଙ୍କୁ ପାଇବା ନ ପାଇବା, ମୋତେ ଭଜନ କରିବାକୁ ପଡିବ, ମୋତେ ସେବା କରିବା, ମୁଁ ପାଇବା ନ ପାଇବା ମୋର କ'ଣ କ'ଣ ଅଛି, କର୍ତ୍ତବ୍ୟ କର୍ତ୍ତବ୍ୟନିଷ୍ଠତା ସବୁବେଳେ ରହିବା ଦରକାର। କ୍ୱାଲିଟି ତୁମେ ଦେଖିବ ହବ କି ନାହିଁ, ତୁମେ ତ ସେଟା ଚିନ୍ତା କଲେ ତୁମେ କେବେ ଶୁଦ୍ଧ ହେଇପାରିବନି, କେବେ ନାମ କରିପାରିବନି, ସେଟା ଦେଖାଯିବନି। ସବୁର ନିୟମ ରହିଛି, କିନ୍ତୁ ସବୁ ସବୁଥିରେ ପୁଣି ଉପାୟ ବି ରହିଛି। କଣ କହିବ, ପାପି କ'ଣ କରିବ, ଯେ ପାପ କରିଦେଇଛି ସେ ଭଗବାନ ପାଇପାରିବ, ତା ଯେ ପାପି ଭଗବାନ ପାଇପାରିବନି, ତାହେଲେ ସେ କେବେ କେବେ ତ ଶୁଦ୍ଧ ହବ କେବେ, ପାପି ଚିନ୍ତା କରେ ନା, ମୁଁ ତ ଭଗବାନ କହୁଛନ୍ତି, ଲୋକମାନେ କୁହନ୍ତିନି ଠାକୁର ଡାକୁର ନା, ଆଜ୍ଞା ମୁଁ ଆମିଷ ଖାଇଛି, ଆମିଷ ଖାଉଛି, ମୁଁ ଠାକୁର ଡାକିବିନି, ଗୀତା ପଢ଼ିବିନି, ଆରେ ତାହେଲେ ସେ ଲୋକଟା କେବେ ତ ପୁଣି ଗୋଟେ ଷ୍ଟାର୍ଟ କରିବ ନା ଜୀବନରେ, ଭଗବାନ ସେମାନେ ସୂତ୍ର ସବୁ ଦେଲେ, ଠିକ ଅଛି ଠିକ ଅଛି, ତୁମେ ଆମ ଭକ୍ତମାନଙ୍କୁ ଆମମାନଙ୍କ ମନ ଭିତରେ ବିଚାର ରହିବା ଉଚିତ ନୁହେଁ, ମୁଁ ପୁରା ଶୁଦ୍ଧ ହେଇଗଲେ ସବୁ ଏ ଜିନିଷଟା କରିବି, ନାହିଁ ଶୁଦ୍ଧ ହବା ପାଇଁ କରିବାକୁ ପଡ଼େ, ଭଗବାନ ସହାୟ କରନ୍ତି। ମାନସିକ ବିଚାରଟା ସବୁବେଳେ ସମାନ, ଯେମିତି ଆମେ ନାମ କରୁଛେ, ନାମଟା ମନଟା ଅସ୍ଥିର ହଉଛି କି, ମନ କ'ଣ ସ୍ଥିର ରହୁଛି କି, କହିବ ମନ ସ୍ଥିର ହେଲେ ମୁଁ କରିବି, ମନ ଲାଗୁନି ମୁଁ କରିବିନି, ଆରେ ମନ ଲାଗିବ ନାହିଁ କେବେ, କରିଲେ ହିଁ ମନ ଲାଗିବ, ଏମିତି ହେଇଯାଏ ନା, ଅଟୋମେଟିକ କିଛି ହବନି, ବୟସ ବୁଢା ହେଇଗଲେ ବି କିଛି ହବନି, କ'ଣ ଭାବିଲେ କ'ଣ ବୁଢା ହେଇ ନାହିଁ, କୋମାଳ ହଉଛି ନା କ'ଣ, କିଛି ନାହିଁ, ମନକୁ ଲାଗୁଛି ମନ ଲାଗିବ, ଟୋକାର ଭଜନ ମାନେ କି ବୁଢ଼ାର ଭଜନ ମାନେ କାହାର ଭଜନ, ଯିଏ ଅଭ୍ୟାସ ଯୋଗ ଯୁକ୍ତ ଚେତ ସାନାନ୍ୟଗାମିନା ପରମ ପୁରୁଷମ ଦିବ୍ୟମ ଜାତି ପାର୍ଥାନୁ ଚିନ୍ତୟନ। ଭକ୍ତି ଯୋଗର ଗୋଟେ ନାଁ ହଉଛି ଅଭ୍ୟାସ ଯୋଗ, ଅଭ୍ୟାସ ନ କଲେ ହବନି। ଆଉ ଭକ୍ତି ଛଡା ଆଉ ଯାହା ଜିନିଷ ଅଛି ତାକୁ ଅଭ୍ୟାସ କରିବାକୁ ଦରକାର ନାହିଁ। ଦେଖ ତୁମେ, ଇଏ ସଙ୍ଗୀତ ଗାଇବା ଲୋକ ତାର ପୂର୍ବର କଳା ଅଛି, ତାର ସେଇ ସମୟ ଆସିଗଲା ମାନେ ତାର କଣ୍ଠ ଫିଟିଲା। ଦେଖୁନ ଏଇ ଛୋଟ ଛୁଆ ଗୁଡାକ ସେ ସବୁ ଫିଲ୍ମ ଫିଲ୍ମ ଗୀତ ଗୁଡା ଗାଇଦେବେ, ଯିଏ ନାଚି ଶିଖିଛନ୍ତି ସେ ଟିକେ ଛୁଆଟା ଯଦି ଦେଖିବେ ସେ ନାଚି, ତାର ପୂର୍ବର ଅଛି ଗୁଡାକ ସବୁ ଜିନିଷ ପ୍ରାୟ ହେଇଯାଏ ଅଟୋମେଟିକ, ପୂର୍ବର କର୍ମ ହିସାବରେ ସବୁ ହେଇଯିବ। କିନ୍ତୁ ଗୋଟେ ଜିନିଷ କରିବାକୁ ପଡ଼େ, ଆଉ ସବୁ ପୂର୍ବର ଆଲର୍ଟମେଣ୍ଟ ହେଇକି ରହିଛି, ସେଟା ହେଇଯିବ ବିନା ଅଭ୍ୟାସରେ ବି ହେଇଯିବ। ଆଉ ତୁମେ ଗୋଟେ ମିଳିବାର ଅଛି ହେଇଯିବ। ଭକ୍ତିଟା ହଉଛି ଗୋଟେ ଜିନିଷ ଯେଉଁଟା କରିଲେ ହିଁ, ତମେ ଯେଉଁ ଅବସ୍ଥାରେ ତମେ ରହିଛ, ଭଗବାନ ସମସ୍ତଙ୍କୁ ଏଇଟା ସୁଯୋଗ ଦେଇଛନ୍ତି, ସ୍ତ୍ରୀ ପୁତ୍ର କନ୍ୟା ନାରୀ, ଭଗବାନ ଏକାଦଶଙ୍କର ପ୍ରବଚନ ଦେଲା ବେଳେ ସମସ୍ତଙ୍କୁ ସବୁ କଥା କହିଛନ୍ତି, ଖଗା ମୃଗା ଉଦ୍ଧବ କତୁରୁ ଆରମ୍ଭ କରି ଗୋପ୍ୟ ଆଦାୟ ବ୍ରଜେ ଗୋପ୍ୟ ଆଦାୟ, ବ୍ରଜରେ ଗୋପ ଖଗ ମୃଗ ସମସ୍ତଙ୍କ ପ୍ରବଚନ କରିପାରିବ। ଅଚ୍ୟୁତଙ୍କ କଥା ଭଗବାନ କହିଛନ୍ତି, ସମସ୍ତେ ଅଚ୍ୟୁତା ପ୍ରାପ୍ତ ଥାଏ, ବେଣ ରାଜା କତୁରୁ ଆରମ୍ଭ ସମସ୍ତଙ୍କ ନାଁ ଗୋଟେ ଗୋଟେ ଭଗବାନ କହିଛନ୍ତି, ସମସ୍ତେ ଶୁଦ୍ଧ ହେଇପାରିବେ। ଜୀବନରେ ଆମକୁ ଏଇଟା ଗ୍ରହଣ କରିବାକୁ ପଡ଼ିବ, ଜାଗତିକ ଧର୍ମକୁ ଆମେ ଛାଡ଼ିକି ଭଗବାନ କୃଷ୍ଣ ଭକ୍ତିରେ ଲାଗିବାକୁ ପଡ଼ିବ। ସେଥିପାଇଁ ନାମ ଭଜନଟା ବହୁତ ଇମ୍ପୋର୍ଟାଣ୍ଟ, ଭଜନ ସହିତ କେବେ କମ୍ପ୍ରମାଇଜ୍, ଆମକୁ ଷୋଳମଳା ନିହାତି ଜପ କରିବାକୁ ପଡ଼ିବ, ସ୍ଥିରଚିତ୍ର କରିବାକୁ ପଡ଼ିବ, ଷୋଳମଳା ମିନିମମ୍, ଅଧିକା ତୁମ ସମୟ ଅଛି ମାନେ କର ଜପ, ମାନେ ସେବା କର, ଶ୍ରଦ୍ଧା କର, ଆମ ଆମ ଚେତନାଟାକୁ ଆମେ ଶୁଦ୍ଧ କରିବା ନା, ଆମେ ପ୍ରଭୁଙ୍କ ପାଖକୁ ଯିବା ନା, ଆମ ଲକ୍ଷ୍ୟଟା ହେଉଛି କୃଷ୍ଣଙ୍କ ପାଖକୁ ଯିବା। ଆମେ ତଥାକଥା ଗୋଟେ ଅଫିସିଆଲ ରିଲିଜିୟସ ପର୍ସନ ପ୍ରତି ଇଂଲିଶରେ ଡାକନ୍ତି, ଆନୁଷ୍ଠାନିକ ଭାବରେ ମୁଁ ଜଣେ ଗୋଟେ ଧାର୍ମିକ ବ୍ୟକ୍ତି, ଏଇଟା ଆମର ପ୍ରତିପାଦନ କରିବା ଲକ୍ଷ୍ୟ ନା। ବାବୁଲ ତାଙ୍କର ବାବାଜୀ ହେଇଗଲେଣି, ହାଲା ପଡ଼ୁନି ବାବୁଲ ବାବାଜୀ ହେଲେ କି ବାବାଜୀ, ସେ ମା ଝୁଲିଟା ଡଙ୍ଗା ହେଇଛି ଭଜନ ହଉନି ନା, ଚାଲିଛି ନା ବାବୁଲ ଭଲ ରାସ୍ତାରେ ଗଲା ଆଉ କଣ କହୁନାହାନ୍ତି ତୁମକୁ, ଯିଏ ଦେଖୁଛୁ କହୁଛୁ ହଁ ବାବୁଲ ଭଲ ରାସ୍ତାରେ, କିଏ କଣ ଭଲରେ ଗଲେ, ତୋର ତ ମନ ଭାରି ଖୁସି କୁଣ୍ଡ ମୁଟା ତୋ ମନ କୁଣ୍ଡ ମୁଟା ହେଇଯାଏ, ମଧ୍ୟ ବାବୁଲ କହିଲେଣି ଆଉ ବାବୁଲ ଭଲ ରାସ୍ତାରେ ଗଲେ ଆଉ କିରେ କଣ ଭଲ ରାସ୍ତାରେ ଗଲ, ଏ ଜପ ଭଜନ ଗଲେ ହବ ନା, ଏଇଟା ସବୁ କଣ ଆନୁଷ୍ଠାନିକ ଜିନିଷ ଗୁଡା ରହିଲା ମାନେ ପ୍ରବୋଧ, କିନ୍ତୁ ଏଇଟା ଅଫିସିଆଲ ରିଲିଜିୟସ ଜିନିଷ, ମହାତ୍ମା ଲୋକ ସବୁ କହିଦିଏ ଅଫିସିଆଲ ରିଲିଜିୟସ ମାନେ କଣ, ତାର ଗୋଟେ କିଛି ଗୋଟେ ଆସକ୍ତି ବା ଗୋଟେ ଭାବ କିଛି ନାହିଁ, ଗୋଟେ ଅଫିସିଆଲ ଜିନିଷ, ଆପଣ ଅଫିସରେ କାମ କରୁଛନ୍ତି କଣ ଅଫିସର କାମ, ଘଣ୍ଟା ବନେଇବା କଥା ନା, ଆଉ ନଅଟା ଦଶଟା ବେଳେ ଅଫିସର ଆସିବେ, ଦଶଟା ବାଜିବ ଦଶ ମିନିଟ୍ ପଶିଗଲେ ଗଲା, ଦଶ କଥା ଖାଲି ମାରିଦେବାର ଅଛି, ତାପରେ ଚାରିଟା ବାଜିଲା ସାର୍ଙ୍କୁ କହିଲି ସାର୍ ଟିକେ କାମ ଅଛି, ଅଫିସରେ କଣ ହେଲା ଅଫିସିଆଲ କାମଟା ନା, ଆଉ ପଇସା ସେଇଠୁ ପାଇବା କିନ୍ତୁ କାମଟା କଣ, ସରକାରରେ ଯାଉଛୁ କିନ୍ତୁ କରିଦେଲେ ଗଲା, ଧର୍ମଟା ସେଭଳିଆ ଆଉ ଜପ କରିବା ଅଛି କରିକି ଥୋଇ ଦେଇଯାଅ, ହଁ ସେବାଟା କରିବା ଫୋପଡ଼ା ଫିଙ୍ଗା କାମ ତାକୁ କୁହନ୍ତୁ, ଏଇଟା ଅଫିସିଆଲ ଜିନିଷ ହେଇଗଲା ସରିଗଲା, ସେ କାମ ସରିଗଲା, ତାପରେ ତୁମ ମନ ମନ ତାର ସେଠୁ ପଳେଇ ହଟି ଆଇଲା। କୃଷ୍ଣ ଚେତନଟା ତା ନୁହେଁ, କୃଷ୍ଣ ଚେତନା ହେଲା ତୁମ ସେବା ସରିଲେ ଜପ ସରିଲେ ବି ଚେତନଟା କୃଷ୍ଣ ପାଖରେ ରହିବ, ଏଇଟା ହଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟଟା। ଆମର କଣ, ଆମେ ଭାବୁଛୁ କଣ ମୋର ଏଇଟା ଜପଟା ସରିଗଲା ମୋର ସରିଗଲା, ଚେତନଟା କୃଷ୍ଣ ରହିବେ ଜପ ସରିଲେ ସରିଗଲା କେମିତି, ପୁଣି ତୁମେ ତାଙ୍କ କଣ କରୁଛ କର, ଚେତନା କୃଷ୍ଣ ରଖ, ତୁମର ଷୋଳମାଟା ଜପ କରିବା, ଷୋଳମାଟା ଜପ ସରିଗଲା ତୁମ ସେବାଟା ସରିଗଲା, ତାପରେ କଣ କରିବ, ତୁମେ ଶ୍ରଦ୍ଧା କର କି କୁଆଡେ ବୁଲ କି ଚାହ, ତୁମେ ଚେତନାରେ କିଏ ରହିବାର ଅଛି, କୃଷ୍ଣ ରହିବାର ଅଛି, ସେ ଚେତନାରେ କୃଷ୍ଣମାନ ରହିକି ଆମେ ଅନୁଷ୍ଠାନ ହେବାରେ ଖାଲି ଆମର ଜପ ସରିଗଲା ସରିଗଲା ମୋ ସେବା ସରିଗଲା, ତାହେଲେ ତୁମର କଣ ହେଲା ଅଫିସିଆଲ ରିଲିଜିୟସ ସିଷ୍ଟମ ତୁମେ ଚାଲିଲା, ତୁମର ଆଉ କିଛି ଗୋଟେ ଆସକ୍ତି ରହିବେ କି ଭଗବାନ ଚିନ୍ତା ବି କିଛି ଆସିବନି, ପୂଜାରେ ତାର ପୂଜା କଲା ଡ୍ରେସ ପିନ୍ଧିଦେଲା ଘଣ୍ଟି ବଜେଇଦେଲା ତାର ଉଠି ଚାଲିଲା, ତାର ତାର ଠାକୁର ତାଙ୍କ ରାସ୍ତାରେ ରହିଲେ ତାର ସେ ରାସ୍ତାରେ ରହିଲେ, ଭଗବାନ ଗରମ ହେଲା ଭଗବାନ କଣ ଭୋଗ ଲାଗିବ କେମିତି କଣ ହବ ତାର ଚିନ୍ତା ରହିଲାନି, ସେଟା ଚେତନା ରହିଲା ନା, ସେବାଟା ହଉଛି ଘଣ୍ଟାଟେ, ସେବାଟା ଆପଣ ଦୁଇ ଘଣ୍ଟା ତିନି ଘଣ୍ଟା କଲେ ଚାରି ଘଣ୍ଟା କଲେ ଆଉ ଜପଟା ଦୁଇ ଘଣ୍ଟା କଲେ, ଚେତନା ତୁ 20 ଘଣ୍ଟା ରଖିବାକୁ ପଡ଼ିବ କୃଷ୍ଣ ଚେତନା, ଆଉ ଏଇଟା ଯଦି ଠିକ ରହିବ ସେବାଟା ଯଦି ଠିକ ରହିଥିବ ଜପଟା ଯଦି ଠିକ ତୁମେ କରିଥିବ କୃଷ୍ଣ ତୁମକୁ ତୁମ ଚେତନା ସ୍ତର ରହିବ, ଆଉ ତୁମେ ତାଙ୍କ ପାଇଁ କଲ ଆଉ ଆମେ ତ ଆମ ନିଜ ଚେତନାକୁ ଶୁଦ୍ଧ କରିପାରିବାନି, ସେ ସେଠି କୃପା ଦୃଷ୍ଟି ରଖିବେ। ଏଇଟା ଦର୍ଶନଟା ନା ଆମେ ବୁଝିପାରୁନି, ମୁଁ କଣ ଏଇଟା ଏମିତି କରିବି କିରେ, ଏଇଟା ସବୁ ଲିଙ୍କ ହେଇକି ଜିନିଷଟା ରହିଛି, ତୁମେ ଗୋଟେ ଗୋଟେ ନେଗ୍ଲେକ୍ଟ କେମିତି କରିଦେଉଛ, ନେଗ୍ଲେକ୍ଟ କରିଦେଲେ ତମର ହବନି, ତୁମର ସେନ୍ସରଟାକୁ କୃଷ୍ଣ ଦେଖୁଛନ୍ତି, ତୁମ ଘଣ୍ଟାଟା ରୋଷେଇ କରୁଛ ଭଗବାନ ଦେଖୁଛନ୍ତି, କେତେ କେତେ କିଭଳି ଭାବରେ କଣ ଚେତନାରେ କେମିତି କଣ କରୁଛି, କେତେ ଚିନ୍ତା କରୁଛି, କଣ ଭୋଗ ଲାଗିବ କଣ କରିବ, ତେଣୁ ସେ ଘଣ୍ଟାର ସେବାଟା ତୁମକୁ ଆଉ 20 ଘଣ୍ଟା ପାଇଁ ଫିଟ୍ଅପ୍ ଦେବ, ଭଗବାନ ସାହାଯ୍ୟ କରିବେ ଆଉ, ତୁମେ କୁଆଡ଼େ ତୁମ ମନ ପଳେଇଲେ ପ୍ରଭୁ ଟାଣି ଆଣିବେ, ତାଙ୍କ ପାଇଁ କର୍ମ କରିଛ ତୁମେ, ଗୃହସ୍ଥ ହୁଅ ବ୍ରହ୍ମଚାରୀ ହୁଅ ବାନପ୍ରସ୍ଥ ହୁଅ ସନ୍ନ୍ୟାସ, ତୁମର କ'ଣ କ'ଣ ଡ୍ୟୁଟି ତଥାକଥ ଶରୀର ପାଇଁ ଅଛି, କର୍ମ ପାଇଁ ତୁମେ କରୁଛ, କର 24 ଘଣ୍ଟା କୃଷ୍ଣ ଚେତନା ରହିବାକୁ ପଡ଼ିବ। 24 ଆୱାର କୃଷ୍ଣ କନସିୟସ ହେଲା ପରେ ଆମେ କୃଷ୍ଣଙ୍କୁ ଦେଖି ଯିବା, 2 ଆୱାର କୃଷ୍ଣ କନସିୟସନେସ୍ ନୁହେଁ, ବିଗିନିଂରେ ଆମର 2 ଘଣ୍ଟା କୃଷ୍ଣ କନସିୟସନେସ୍ କରିବାକୁ କୁହାଯାଉଛି, କ'ଣ ଜପଟା ମିନିମମ 2 ଆୱାର ଟିକେ କୃଷ୍ଣ କନସିୟସନେସ୍ ହୁଅ, କିନ୍ତୁ ଆମକୁ 24 ଆୱାର କୃଷ୍ଣ କନସିୟସନେସ୍ ହେଲା, ଆମେ 24 ଘଣ୍ଟା କେବଳ କୃଷ୍ଣ ହେଲେ ହିଁ କୃଷ୍ଣ ପାଖକୁ ଯିବା, ଏଇଟା ଆମ ଟ୍ରେନିଂ। ଚେତନା କ'ଣ କହିଲା, ଚେତନା ନା କୃଷ୍ଣ, ଚେତନା ନା ଚେତନା କୃଷ୍ଣ ମାନେ ଯାହା ଯୋଉଟା ଦେଖିବ କୃଷ୍ଣ, ଏଇଟା ଘର କୃଷ୍ଣଙ୍କର, ଗାଡ଼ି କୃଷ୍ଣଙ୍କର, ଏଇଟା କୃଷ୍ଣଙ୍କର, ସବୁ କୃଷ୍ଣଙ୍କର, ଚେତନା ସବୁ କୃଷ୍ଣ। ଏଇଟା 2 ଘଣ୍ଟା କୃଷ୍ଣ କନସିୟସ୍ ନୁହେଁ, 3 ଘଣ୍ଟା କୃଷ୍ଣ କନସିୟସ୍ ନୁହେଁ, 4 ଘଣ୍ଟା କୃଷ୍ଣ କନସିୟସ୍ ନୁହେଁ, ତେଣୁ ଆମେ ତ ହଠାତ 24 ହେଇପାରିବନି, ଟିକେ 2 ଘଣ୍ଟା ତୁମକୁ କୁହାହଉଛି ତୁମେ ବଢ଼ାଅ ଧୀରେ ଧୀରେ, କିନ୍ତୁ ମନେ ରଖିବ ଆମେ 24 ଘଣ୍ଟା କୃଷ୍ଣ କନସିୟସ୍ ରହିବ, ସେତେବେଳେ ତୁମେ କୃଷ୍ଣଙ୍କୁ ପ୍ରାପ୍ତ ହବ, ଶୁଦ୍ଧ ଭକ୍ତି ପ୍ରାପ୍ତ ହବ, କୃଷ୍ଣ ପାଖକୁ ଫେରିବ। ହରେ କୃଷ୍ଣ, ଦେବଗତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୋ।